वासुदेवाय। सर्वप्रथमे श्री श्री गौर निताय, श्री श्री कृष्ण बलराम, श्री श्री जगन्नाथ बलदेव सुभद्रा महारानी, श्री श्री राधा दामोदर जी, श्री श्री राधा कृष्णचंद्र, श्री श्री लक्ष्मी नरसिंह देव, श्री श्री सीताराम लक्ष्मण हनुमान जी के पाद पद्मरे मोर प्रणत निवेदन करी। इसकन संस्थापक आचार्य श्री श्रीमद एसी भक्ति वेदांत स्वयं प्रभुपाद महाराज के पाद पद्मरे मोर प्रणत निवेदन करी। श्री गुरुदेव श्री श्रीमद भक्ति स्वरूप दामोदर स्वयं गुरु महाराज के पाद पद्मरे मोर प्रणत निवेदन करी। उपस्थ वैष्णव सज्जन वृंद एवं मातृवृंद को मोर प्रणत निवेदन करी। आज आम श्रीमद भागवतम ध्रुव चरित कथा कहवा सात दिन धरी कथा कहवा। प्रतिवर्ष यही भाव में आज तिथि पूर्णिमा पर्यंत ये भागवतम सप्ताह अनुसूत हो सप्ताह जो रही आम जी साय कर श्रीपाद रमेश पुरोहित प्रभु को मोर आम अनुष्ठान तरफ हार्दिक धन्यवाद अर्पण करती जेहेतु से आमको ये कार्य साय कर समस्त वैष्णव सज्जन वृंद एवं विशेष भाव में आम छात्रवृंद उपस्थित अच्छा आम बहुत प्रकार पाखे आम धन्यवाद अर्पण करुचु। आमको बहुत उत्साह प्रदान कर भागवत कथा कहवापी तेणु ये जो भागवतम आमर साधारणतः भाग मंदिर इस्कन मंदिर रे प्रतिदिन गोटे गोटे श्लोक कह जाए किंतु गोटे गोटे श्लोक कहले आमर कलिजुगर कथा आमर जो स्मृति शक्ति बहुत दुर्बल से व्यासदेव आसी समस्त शास्त्र को रचना कले तेणु आज गोटे कथा शुणा कल की भूल जावा तेणु ये जो सप्ताह करा ये कंटिन्यूस कथा चलो चतुर्थ स्कंदर ये ध्रुव चरित कथा जो कहवा चारोटी अध्याय वर्णना करा अष्टम अध्याय द्वादश अध्याय पर्यंत पांचटी अध्याय वर्णना करा ये ध्रुव चरित तेणु ये सब पांचटी अध्याय आम कथा कहीपर ना संक्षेप किसी किसी कथा कह तेबे ये जो ध्रुव चरित ये चतुर्थ स्कंद खाली संक्षेप कह भागवतम महात्म्य श्रीमद भागवतम आपण मैंने जानते व्यासदेव जे कि भगवान जो अवतार प्रथम स्कंद तृतीय अध्याय रे अवतार रूप से गणना कर सतरतम अवतार बैश्ट अवतार विषय वर्णना कर सतरतम अवतार पराशर एवं सत्यवती पुत्र रूप से आसते तेणु जेहेतु अन्य युग मानक आमर स्मृति शक्ति प्रखर थिला आम सब शुणिक मन रखुले से समय किंतु कलिजुगर सब स्मृति शक्ति कमी जाऊँगी से समस्त शास्त्र को लिपिबद्ध कले लिपिबद्ध कलापर से संतोष प्राप्त हो पारे ना तेणु तांकर गुरुदेव नारद मुनि कहले तमें ये जो वेद उपनिषद पुराण इत्यादि शास्त्र रचना करिच एथिरे जेभली भाव में धर्म अर्थ काम मोक्ष विस्तार भाव वर्णना करिच से भाव में भगवान नाम रूप गुण लीला यू विस्तार भाव में वर्णना करना तेणु से नारद मुनि चलीगला व्यासदेव तर बद्रिका आश्रम जो रही बद्रीनाथ रे सेठी से भक्ति योगरे ध्यान करी भगवान दर्शन कले श्रीमद भागवतम को रचना कले तेणु ये श्रीमद भागवतम को कह जाऊँ भगवान श्री अंग भगवान एवं भागवत भितर कौन सी तफात ना तेणु ये जो भागवतम रे जो प्रथम स्कंद एवं द्वितीय स्कंद ये दुईटी भगवान पाद पद्म सहित तुलना कर तृतीय स्कंद एवं चतुर्थ स्कंद ये हूँ भगवान जंघ पंचम स्कंद भगवान नाभि प्रदेश षष्ठ स्कंद भगवान वक्ष प्रदेश सप्तम एवं अष्टम स्कंद ये दुईटी हूँ भगवान दुई भुज नवम स्कंद भगवान ग्रीवा ଦଶମ ସ୍କନ୍ଦ ଭଗବାନଙ୍କର ମୁଖ ପଦ୍ମ, ଏକାଦଶ ସ୍କନ୍ଦ ଭଗବାନଙ୍କର ମସ୍ତକ ଏବଂ ଦ୍ୱାଦଶ ସ୍କନ୍ଦ ଭଗବାନଙ୍କର ମସ୍ତକରେ ଥିବା କିରୀଟି। ଏହିଭଳି ଭାବରେ ଭାଗବତଙ୍କୁ ଭଗବାନଙ୍କର ଶ୍ରୀଅଙ୍ଗ ସହିତ ତୁଳନା କରାଯାଇ ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି। ତେବେ ଏହି ଭାଗବତମରେ ସବୁକିଛି ଜ୍ଞାନ ରହିଛି, କାରଣ ଇଏ ହେଉଛି ଅର୍ଥୟଂ ବ୍ରହ୍ମସୂତ୍ରାଣା। ବେଦାନ୍ତ ସୂତ୍ରରେ ବେଦର ଅନ୍ତ, ବେଦ କହିଲେ ଜ୍ଞାନ, ଜ୍ଞାନର ଅନ୍ତ ପ୍ରଦାନ କରାଯାଇଛି ବେଦାନ୍ତ। ସେହି ବେଦାନ୍ତର ଇଏ ହେଉଛି ଭାଷ୍ୟ ଭାଗବତମ, ଏଥିରେ ସମସ୍ତ କିଛି ଜ୍ଞାନ ରହିଛି। ସେ ସମସ୍ତ କିଛି ଜ୍ଞାନକୁ ଦଶଟି ବିଷୟରେ ବିଭକ୍ତ କରାଯାଉଛି, ଦଶଟି ଭାଗରେ। ଗୋଟେ ସ୍ୱର୍ଗ ବିସର୍ଗ, ସ୍ଥାନ ପୋଷଣ, ମୁତୟ ମନ୍ୱନ୍ତର, ଈଶାନ କଥା, ନିରୋଧ ମୁକ୍ତି ଆଶ୍ରୟ, ଏଇ ଦଶଟି ବିଷୟ ରହିଛି ଭାଗବତମରେ। କେମିତି ସୃଷ୍ଟି ହେଉଛି ଏବଂ ସୃଷ୍ଟି କେମିତି ବିସ୍ତାର ହେଉଛି, କେମିତି ସୃଷ୍ଟି ହେଉଛି ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ମଧ୍ୟ ଜାଣିପାରୁନାହାନ୍ତି, ତାଙ୍କର ଗବେଷଣା ଚାଲିଛି। କିନ୍ତୁ ସୃଷ୍ଟି କେମିତି ହେଇଛି ଆମେ ଶାସ୍ତ୍ରରେ ଜାଣିପାରିବା। ଭଗବାନ ସୃଷ୍ଟି କରିଛନ୍ତି ଏବଂ ସେ ସୃଷ୍ଟିକୁ ବିସ୍ତାର କରୁଛନ୍ତି ବ୍ରହ୍ମା। ବ୍ରହ୍ମାଙ୍କୁ ଯେଉଁ ସୃଷ୍ଟିକର୍ତ୍ତା କୁହାଯାଇଛି, ସେ ଭଗବାନଙ୍କ ସୃଷ୍ଟିକୁ ବିସ୍ତାର କରିଛନ୍ତି। ତେଣୁ ଆମେ ଏଇ ତୃତୀୟ ସ୍କନ୍ଦ ଏବଂ ଚତୁର୍ଥ ସ୍କନ୍ଦ ଏଇ ଦୁଇଟି ସ୍କନ୍ଦରେ ଏଇ ବିସ୍ତାର ବିଷୟରେ, ସ୍ୱର୍ଗ ଏବଂ ବିସର୍ଗ କେମିତି ଭଗବାନ ସୃଷ୍ଟି କରୁଛନ୍ତି ଏବଂ ତାକୁ କେମିତି ବିସ୍ତାର କରୁଛନ୍ତି ବ୍ରହ୍ମା, ଏଇ ବିଷୟରେ ପ୍ରାପ୍ତ ହେବା, ଜ୍ଞାନ ପ୍ରାପ୍ତ ହେବା। ତେଣୁ ଏଇ ତୃତୀୟ ସ୍କନ୍ଦ ଏବଂ ଚତୁର୍ଥ ସ୍କନ୍ଦ ଏଇ ଦୁଇଟି ସ୍କନ୍ଦ ମୈତ୍ରେୟ ମୁନି ବିଦୁରଙ୍କୁ କହୁଛନ୍ତି। ସାଧାରଣତଃ ଭାଗବତମ ଯେଉଁ ଆରମ୍ଭ ହେଇଛନ୍ତି, କଳିକାଳର ଆରମ୍ଭରେ ନୈମିଷାରଣ୍ୟରେ 88,000 ଋଷି ସୋନକ ଋଷିଙ୍କର କ'ଣ ମୁଖ୍ୟ ଥିଲେ, ସୋନକ ଋଷି, ସିଏ ସୁତ ଗୋସ୍ୱାମୀଙ୍କୁ ପ୍ରଶ୍ନ ପଚାରିଛନ୍ତି, 6 ପ୍ରଶ୍ନ ଭାଗବତ ପ୍ରଥମ ସ୍କନ୍ଧରେ ସେସବୁ କଥା କୁହାଯାଇଛି। ତେଣୁ ସୁତ ଗୋସ୍ୱାମୀ ସେ ପ୍ରଶ୍ନର ସବୁ ଯେଉଁ ଉତ୍ତର ଦେଉଛନ୍ତି, ଉତ୍ତର ଦେଲା ସମୟରେ ସେ ତାଙ୍କର ଗୁରୁ ସୁଖଦେବଙ୍କୁ ସ୍ମରଣ କରିଛନ୍ତି। ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ, ଯିଏକି ଅଭିଶପ୍ତ ହୋଇଯାଇଥିଲେ, ଏଇ ପ୍ରଥମ ସ୍କନ୍ଧରେ ସେସବୁ ବର୍ଣ୍ଣନା କରାଯାଇଛି। ତେଣୁ ସେ ଯେତେବେଳେ ପଚାରିଥିଲେ ଆମେ ଜୀବନରେ କେମିତି, ଅଥବା ପୃଚ୍ଛାନି ସଂସିଦ୍ଧି, ମନୁଷ୍ୟ ଜୀବନର କେମିତି ଶ୍ରେଷ୍ଠ ସିଦ୍ଧି ଆମେ ପ୍ରାପ୍ତ ହେବା, ତେଣୁ ସେ ପ୍ରଶ୍ନର ଉତ୍ତରରେ ସେ ଭାଗବତମ କହିଥିଲେ। ସେ ଯେଉଁ ଭାଗବତମ କହିଥିଲେ ସେଇ ଭାଗବତଙ୍କୁ ସୁତ ଗୋସ୍ୱାମୀ ସୌନକ ଆଦି ଋଷିମାନଙ୍କୁ କହିଛନ୍ତି। ତେବେ ଏହି ପ୍ରସଙ୍ଗରେ ଯେତେବେଳେ ଭଗବାନ ଯେତେବେଳେ ଚାଲିଯାଉଛନ୍ତି ଏ ଶରୀର, ମାନେ ଏ ଧାମକୁ ତ୍ୟାଗ କରି ଚାଲିଯାଉଛନ୍ତି ତାଙ୍କର ଧାମକୁ, ସେହି ସମୟରେ ଉଦ୍ଧବ ଭଗବାନ ଠାରୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ଏବଂ ସେହି ସମୟରେ ମୈତ୍ରେୟ ମୁନି ମଧ୍ୟ ଆସି ପହଞ୍ଚିଛନ୍ତି। ମୈତ୍ରେୟ ମୁନି ଏବଂ ଉଦ୍ଧବ ଏଇ ଦୁଇ ଜଣ ଯାକ ପତ୍ରିକା ଯେଉଁ ଆମର ରହିଛି, ଯେଉଁ ଗୁଜୁରାଟରେ ଯେଉଁଠି ଭଗବାନ ଦ୍ୱାରକା ଲୀଳା ଯେଉଁ ଯଦୁବଂଶୀମାନେ ଧ୍ୱଂସ ହୋଇଥିଲେ, ପ୍ରଭାସ କ୍ଷେତ୍ରରେ, ପ୍ରଭାସ କ୍ଷେତ୍ରରେ ଭଗବାନ ସେ ଜ୍ଞାନ ପ୍ରଦାନ କରିଛନ୍ତି ଉଦ୍ଧବଙ୍କୁ ଏବଂ ମୈତ୍ରେୟଙ୍କୁ ପ୍ରଦାନ କରିଛନ୍ତି। ତେଣୁ ବିଦୁର ଯେତେବେଳେ ମହାଭାରତ ଯୁଦ୍ଧ ଆରମ୍ଭ ହେଲା, ସେହି ସମୟରେ ଭଗବାନ ମହାଭାରତ ଯୁଦ୍ଧ ହେବା ପାଇଁ ଚାହୁଁନଥିଲେ, ପାଣ୍ଡବମାନେ ଚାହୁଁନଥିଲେ ଯୁଦ୍ଧ କରିବା ପାଇଁ କୌରବମାନଙ୍କ ସହିତ, ତେଣୁ ସେ ଯୁଧିଷ୍ଠିର ମହାରାଜ ଭଗବାନ କୃଷ୍ଣଙ୍କୁ ପଠାଇଥିଲେ ଶାନ୍ତି ଦୂତ ହିସାବରେ, ଶାନ୍ତି ସ୍ଥାପନ କରାଯାଉ। କିନ୍ତୁ ଦୁର୍ଯ୍ୟୋଧନ କଥା ଶୁଣିଲେ ନାହିଁ, ଭଗବାନ କଥା ଶୁଣିଲେ ନାହିଁ, ଯଦିଓ ସମଗ୍ର ରାଜ୍ୟ ଏ ପୃଥିବୀ ସାରା ସବୁକିଛି ପାଣ୍ଡବଙ୍କର, ସେ ଜୟ କରିଥିଲେ ସମସ୍ତ ରାଜ୍ୟକୁ, କିନ୍ତୁ ଦୁର୍ଯ୍ୟୋଧନ ଏମିତିକି 5 ଗ୍ରାମ କ'ଣ ସେ କହିଲେ, ସୂଚି ଅଗ୍ରରେ ଛୁଇଁ, ଯେଉଁ ସୂଚି ରହିଛି ବା ଯେଉଁ ଛୁଞ୍ଚି ରହିଛି, ଛୁଞ୍ଚିର ଅଗ୍ରରେ ଯେତିକି ସ୍ଥାନ ସେତିକି ସ୍ଥାନ ମଧ୍ୟ ଦେବା ପାଇଁ ଚାହିଁଲେ ନାହିଁ ବିନା ଯୁଦ୍ଧରେ। ତେଣୁ ଭଗବାନ ଯୁଦ୍ଧ ଘୋଷଣା କରି ଚାଲି ଆସିଲେ ଏବଂ ସେହି ସମୟରେ ବିଦୁରଙ୍କୁ ପଚାରିଥିଲେ ଧୃତରାଷ୍ଟ୍ର ମହାରାଜ, ଯେ ଭଗବାନ ଯେଉଁ ଆସିଥିଲେ ଶାନ୍ତି ପ୍ରସ୍ତାବ ଆଣି ଆମେ ତ ଗ୍ରହଣ କଲୁ ନାହିଁ, ତ ବର୍ତ୍ତମାନ କ'ଣ କରାଯିବ। ତେଣୁ ବିଦୁର କହିଲେ, ତୁମର ଏଇ ଯେଉଁ ପୁତ୍ର ରହିଛି, ଇଏ ହେଉଛନ୍ତି ଦୁର୍ଯ୍ୟୋଧନ, ଏ ସମସ୍ତ କିଛି କ'ଣ ପାପର ଫଳସ୍ୱରୂପ ଇଏ ଆସିଛନ୍ତି, ଏ ସମସ୍ତ ତୁମର ସମଗ୍ର ବଂଶକୁ ନଷ୍ଟ କରିଦେବେ, ଏଇଭଳି ଭାବରେ ତାଙ୍କ ସାମ୍ନାରେ କହିଲେ। ତେଣୁ ଦୁର୍ଯ୍ୟୋଧନ ଏତେ ଭୀଷଣ କ୍ରୋଧ ପ୍ରକାଶ କଲେ, କହିଲେ ଆଙ୍କୁ ବିତାଡ଼ିତ କର, ଆଙ୍କୁ କିଏ ଡାକିଲା ଏଇ ଦାସୀପୁତ୍ରକୁ, ଏଇଭଳି ଭାବରେ ବହୁତ ଅପମାନ ସୂଚକ କଥା ଯେତେବେଳେ କହିଲେ। ବିଦୁର ପ୍ରଧାନମନ୍ତ୍ରୀ ଥିଲେ, ତେଣୁ ସିଏ ତାଙ୍କର ଅସ୍ତ୍ରକୁ ରଖିଦେଇ ସେ ଚାଲିଗଲେ। 35 ବର୍ଷ କାଳ ଯାଇଛନ୍ତି ସେ ତୀର୍ଥ ଭ୍ରମଣ କରିଛନ୍ତି। ତେଣୁ ଆ ଭିତରେ ମହାଭାରତ ଯୁଦ୍ଧ ହୋଇଯାଇଛି, କୌରବମାନେ ମୃତ୍ୟୁବରଣ କରିଛନ୍ତି, ପାଣ୍ଡବମାନେ ଜୟଲାଭ କରି ସିଂହାସନ ଆରୋହଣ କରିଛନ୍ତି, ଏବଂ ଏପରିକି ଯାଦବମାନେ ମଧ୍ୟ ଭଗବାନ ମଧ୍ୟ ଚାଲିଯାଇଛନ୍ତି, ତାଙ୍କ ଲୀଳା ଶେଷ ହୋଇଯାଇଛି। ତେଣୁ ଏହି ସମୟରେ ଯେତେବେଳେ ବିଦୁର ଆସି ପହଞ୍ଚିଲେ, ଏଇ କଥା ସେ ଉଦ୍ଧବଙ୍କୁ ପଚାରିଛନ୍ତି ଭଗବାନ ବିଷୟରେ। ଏ ତୃତୀୟ ସ୍କନ୍ଧ ଆରମ୍ଭରେ କଥା ରହିଛି, ପ୍ରଥମ 4ଟି ଶ୍ଲୋକରେ 4ଟି ଅଧ୍ୟାୟରେ ବିଦୁର ଉଦ୍ଧବ ସମ୍ବାଦ ରହିଛି। ତେଣୁ ଉଦ୍ଧବ ଭଗବାନ କଥା ସବୁ କହିସାରିଲା ପରେ କହିଲେ, ଭଗବାନ ଆଉ ନାହାନ୍ତି, ଇହ ଧାମରେ ନାହାନ୍ତି, ସେ ତାଙ୍କ ଧାମକୁ ଚାଲିଯାଇଛନ୍ତି, କିନ୍ତୁ ତାଙ୍କ ଧାମକୁ ଯିବା ପୂର୍ବରୁ ସେ ତୁମକୁ ଜ୍ଞାନ ପ୍ରଦାନ କରିଛନ୍ତି, ତୁମ କଥା ସ୍ମରଣ କରୁଥିଲେ ସିଏ। ଏକଥା ଶୁଣି ବିଦୁର ବହୁତ ଭାବ ବିଭୋର ହୋଇଛନ୍ତି। ଭଗବାନ ସେ ଏ ଧାମକୁ ତ୍ୟାଗ କରିବା ପୂର୍ବରୁ ମୋ କଥା ସ୍ମରଣ କରୁଥିଲେ, ତେଣୁ ସେ ବହୁତ ଆନନ୍ଦ ଅତିଶର୍ଯ୍ୟାରେ ପଚାରୁଛନ୍ତି ଉଦ୍ଧବଙ୍କୁ, ସେ ଯେଉଁ ଜ୍ଞାନ ପ୍ରଦାନ କରିଛନ୍ତି ମୋତେ ଟିକିଏ କୁହନ୍ତୁ। ତେଣୁ ଉଦ୍ଧବ କହିଲେ ବିଦୁରଙ୍କୁ ଯେ ତୁମକୁ ସେ ବିଶେଷ ଭାବରେ ମୈତ୍ରେୟ ଜ୍ଞାନ ପ୍ରଦାନ କରିବେ, ମୈତ୍ରେୟ ମୁନି ଭଗବାନ କହିଛନ୍ତି ମୈତ୍ରେୟ ମୁନିଙ୍କୁ ଏ ଜ୍ଞାନ ବିଦୁରଙ୍କୁ ପ୍ରଦାନ କରିବ। ତେଣୁ ବିଦୁର ମୈତ୍ରେୟ ମୁନିଙ୍କ ଅନୁସନ୍ଧାନରେ ଯାଇ ହରିଦ୍ୱାରରେ ତାଙ୍କ ସହିତ ଭେଟ ହୋଇଛି, ଏବଂ ସେଇଠି ସେ ତାଙ୍କୁ ସବୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି। ଭଗବାନ ଯେଉଁ ଜ୍ଞାନ ପ୍ରଦାନ କରିଥିଲେ ସେ ଜ୍ଞାନ ପ୍ରାପ୍ତ ହେବା ପାଇଁ ତାଙ୍କୁ ପ୍ରାର୍ଥନା କରିଛନ୍ତି। ତେଣୁ ଭାଗବତ ଆରମ୍ଭରେ ତୃତୀୟ ସ୍କନ୍ଧରେ ଏସବୁ କଥା ଯେତେବେଳେ କୁହାଯାଉଛି, ଏ ସୃଷ୍ଟି ପ୍ରଥମେ ସୃଷ୍ଟି କଥା କୁହାଗଲା, କାରଣ ପ୍ରଥମେ ହେଉଛି ସୃଷ୍ଟି, ସ୍ୱର୍ଗ ଏବଂ ବିସର୍ଗ। ତେଣୁ ମୈତ୍ରେୟ ମୁନି କହୁଛନ୍ତି କେମିତି ସୃଷ୍ଟି ହେଲା, ଏ ଭୌତିକ ଜଗତ କେମିତି ସୃଷ୍ଟି ହେଲା, ଏବଂ ତାହାର କେମିତି ବିସ୍ତାର କରିଛନ୍ତି ବ୍ରହ୍ମା ଭଗବାନ। କାରଣ ବ୍ୟବସାୟୀ ବିଷ୍ଣୁଙ୍କ ପାଖରୁ ଗୋଟେ ଯେଉଁ ଆସିଲେ, ସିଏ ଆସିଲେ, ତାଙ୍କର ବିସ୍ତାର ଆସିଲେ ଗର୍ଭବତୀ ବିଷ୍ଣୁ। କାରଣ ବ୍ୟବସାୟୀ ବିଷ୍ଣୁଙ୍କର ନିଶ୍ୱାସରୁ ବହୁତ ବ୍ରହ୍ମାଣ୍ଡ ସୃଷ୍ଟି ହେଉଛି, ଏବଂ ସେହି ବ୍ରହ୍ମାଣ୍ଡରେ କାରଣ ବ୍ୟବସାୟୀ ବିଷ୍ଣୁଙ୍କର ଜଣେ ବିସ୍ତାର ଆସୁଛନ୍ତି, ଯାହାଙ୍କୁ କୁହାଯାଉଛି ଗର୍ଭବତୀ ବିଷ୍ଣୁ। ସେ ଗର୍ଭବତୀ ବିଷ୍ଣୁ ସେ ବ୍ରହ୍ମାଣ୍ଡରେ ତାଙ୍କର ଶରୀରରୁ ସ୍ୱେଦ ବା ଝାଳ ନିର୍ଗତ କରି ଅଧା ଭରି ଦେଉଛନ୍ତି, ଏବଂ ସେଇଥିରେ ସେ ଶୟନ କରୁଛନ୍ତି। ତେଣୁ ଗର୍ଭବତୀ ବିଷ୍ଣୁଙ୍କର ନାଭିରୁ ଗୋଟେ ପଦ୍ମ ଜାତ ହେଉଛି, ଯେଉଁ ପଦ୍ମରେ ବ୍ରହ୍ମା ସୃଷ୍ଟି ହେଉଛନ୍ତି। ତେଣୁ ବ୍ରହ୍ମା ଯେତେବେଳେ ସୃଷ୍ଟି ହେଲେ ସେ ଜାଣିପାରିଲେ ନାହିଁ କେମିତି ଏ ଭୌତିକ, ସେ କେଉଁଠୁ ଆସିଲେ, ତାଙ୍କର ଉତ୍ସ କିଏ, ଏସବୁ ଜାଣିପାରିଲେ ନାହିଁ। ତେଣୁ ସେଇ ପଦ୍ମ ଯେଉଁ ରହିଥିଲା, ସେଇ ପଦ୍ମ ନାଡ଼ ଭିତରେ ପ୍ରବେଶ କରି ବହୁତ ବର୍ଷ ବିତିଗଲା, ସେ କିଛି ଜାଣିପାରିଲେ ନାହିଁ। ତାପରେ ପୁଣି ସେ ପଦ୍ମ ପୁଷ୍ପ ଉପରକୁ ଆସି ସେଠି ଯେତେବେଳେ କ'ଣ ଉପସ୍ଥାନ ହେଲେ, ବସିଲେ ଯେତେବେଳେ, ସେତେବେଳେ ତାଙ୍କୁ 2ଟି ଶବ୍ଦ ଶୁଭିଲା, 2ଟି ଅକ୍ଷର 2ଥର ଉଚ୍ଚାରିତ ହେଲା, ତ ଏବଂ ପ, ତପସ୍ୟା। ତେଣୁ ସେ ବହୁତ ବର୍ଷ କାଳ ତପସ୍ୟା କଲା ପରେ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି। ଆମର ଏ କଥା ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟରେ 4ଟି ଶ୍ଲୋକ ରହିଛି, ତାକୁ କୁହାଯାଏ ଚତୁଃଶ୍ଳୋକୀ ଭାଗବତ। ଭଗବାନ ଯେଉଁ ଜ୍ଞାନ ପ୍ରଦାନ କରିଥିଲେ 4ଟି ଶ୍ଳୋକରେ ବ୍ରହ୍ମାଙ୍କର ହୃଦୟରେ ସେ ଜ୍ଞାନ ଦେଇଦେଲେ, ଯାହାଫଳରେ କି ପ୍ରଭୁପାଦ ମହାରାଜ କହନ୍ତି ସିଏ ହେଉଛନ୍ତି ଫାଷ୍ଟ ଇଞ୍ଜିନିୟର ଅଫ୍ ଦିସ୍ ୟୁନିଭର୍ସ। ଆମର ପିଲାମାନେ ସବୁ ଇଞ୍ଜିନିୟରିଂ ପଢ଼ୁଛନ୍ତି, 4 ବର୍ଷ କାଳ ପଢ଼ୁଛନ୍ତି, କିନ୍ତୁ ଭଗବାନ ତାଙ୍କର ପୁତ୍ରକୁ ଯେତେବେଳେ ଚାହିଁଲେ ଇଞ୍ଜିନିୟର କରିବା ପାଇଁ, ଭୌତିକ ଜଗତ ସୃଷ୍ଟି ହେବ, ଇଞ୍ଜିନିୟରିଂ, ସିଭିଲ ଇଞ୍ଜିନିୟରିଂ ଇତ୍ୟାଦି ସବୁ ପ୍ରକାର ଇଞ୍ଜିନିୟରିଂ ରହିଛି, ସବୁ ପ୍ରକାର ଇଞ୍ଜିନିୟରିଂ ବିଦ୍ୟା ଶିଖାଇଦେଲେ, ଏଭଳି ସେ ଜ୍ଞାନ ଦେଲେ ସେ 4ଟି ଶ୍ଳୋକରେ ବ୍ରହ୍ମା ଏଭଳି ସୃଷ୍ଟି କରୁଛନ୍ତି, ଆଜି ପର୍ଯ୍ୟନ୍ତ ମଧ୍ୟ ବୈଜ୍ଞାନିକମାନେ ତା ଉଦ୍ଭାବନ କରିପାରୁନାହାନ୍ତି। ଯେମିତି ଆମେ କହିବା ଆମ ଶରୀରରେ ଯେଉଁ ରକ୍ତ ସୃଷ୍ଟି କରିଛନ୍ତି ବ୍ରହ୍ମା, ଏ ପର୍ଯ୍ୟନ୍ତ ଆମେ କରିପାରୁନାହୁଁ। ଆମର ଶରୀରର ଯେଉଁ ବିଭିନ୍ନ ଅଙ୍ଗ ସୃଷ୍ଟି କରିଛନ୍ତି, କର୍ଣ୍ଣ ଆମେ କରିପାରୁନାହୁଁ, ଚକ୍ଷୁ କରିପାରୁନାହୁଁ, କିଡ଼ନି କରିପାରୁନାହୁଁ, ଏଭଳି ଭାବରେ ଏତେ ସେଇ 4ଟି ଶ୍ଳୋକରେ ସବୁ ଜ୍ଞାନ ସେ ପାଇଗଲେ ବ୍ରହ୍ମା। ଯାହା ହଉ, ତେଣୁ ବ୍ରହ୍ମା ସୃଷ୍ଟି କରିବା ପାଇଁ ଆରମ୍ଭ କରିଛନ୍ତି। ପ୍ରଥମେ ବ୍ରହ୍ମା ସୃଷ୍ଟି କଲେ ଚାରି କୁମାର, ସେ ହେଉଛନ୍ତି ସନତ, ସନାତନ, ସନନ୍ଦନ, ସନତ କୁମାର। ଇଏ ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର। ତେଣୁ ବ୍ରହ୍ମା ଯେତେବେଳେ ତାଙ୍କୁ କହିଲେ ତୁମେ ସୃଷ୍ଟି କର, ପ୍ରଜା ସୃଷ୍ଟି କର, ସେ ଚାହିଁଲେ ନାହିଁ, କାରଣ ସେ ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର। ସେ ଅଜ୍ଞାନ ଭିତରେ କାହିଁକି ପ୍ରବେଶ କରିବେ? ଏ ଭୌତିକ ଜଗତ ଯେଉଁ ସୃଷ୍ଟି କରିଛନ୍ତି ବ୍ରହ୍ମା, ପାଞ୍ଚ ପ୍ରକାର ଅଜ୍ଞାନ ସୃଷ୍ଟି କରିଛନ୍ତି, ଅବିଦ୍ୟା। ଆମେ ଅବିଦ୍ୟାଗ୍ରସ୍ତ ହୋଇକରି ଭୌତିକ ଜଗତରେ ରହିଛେ, ସବୁ କାର୍ଯ୍ୟ କରୁଛେ, ଆମେ ଭାବୁଛେ ଆମେ ବହୁତ ବିଦ୍ୱାନ, ବହୁତ ନୋବେଲ ପ୍ରାଇଜ୍ ପାଉଛେ, ଏସବୁ ଜିନିଷ, କିନ୍ତୁ ସେଇ ଅବିଦ୍ୟା ଭିତରେ ଆମେ ସବୁ ସବୁ ପ୍ରାପ୍ତ ହେଉଛେ। ତେଣୁ ଯେତେବେଳେ ସିଏ ଆଉ ସୃଷ୍ଟି କଲେ ନାହିଁ, ସେତେବେଳେ ବ୍ରହ୍ମାଙ୍କର କ୍ରୋଧ ଜାତ ହେଲା। ବ୍ରହ୍ମାଙ୍କର କ୍ରୋଧରୁ ଜାତ ହେଲେ ଶିବଜୀ। ତେଣୁ ଶିବଜୀଙ୍କୁ ମଧ୍ୟ ବ୍ରହ୍ମା ଯେତେବେଳେ କହିଲେ ତୁମେ ପ୍ରଜା ସୃଷ୍ଟି କର, ସେ ସବୁ ଭୂତ ପ୍ରତିମାନ ସୃଷ୍ଟି କରେ, ଯିଏକି ଭୌତିକ ଜଗତକୁ ଧ୍ୱଂସ କରିବା ପାଇଁ ଆରମ୍ଭ କଲେ। ତେଣୁ ବ୍ରହ୍ମା ତାଙ୍କୁ କହିଲେ ନା ନା, ତୁମେ ଆଉ ସୃଷ୍ଟି କର ନା, ମୋତେ ବର୍ତ୍ତମାନ ତୁମେ ତପସ୍ୟା କର। ତେଣୁ ତାପରେ ସେ ସବୁ ଅନ୍ୟ ପୁତ୍ରମାନଙ୍କୁ ସୃଷ୍ଟି କରିଛନ୍ତି, ପ୍ରସିଦ୍ଧ ପୁତ୍ର ସବୁ ତାଙ୍କର ରହିଛନ୍ତି, ଅତ୍ରି, ମରିଚି, ଅଙ୍ଗିରସ, ପୁଲସ୍ଥ, ପୁଲହ, କ୍ରତୁ, ଭୃଗୁ, ବଶିଷ୍ଠ, ଦକ୍ଷ, ନାରଦ, ଏମାନେ ସବୁ ସୃଷ୍ଟି କରିଛନ୍ତି। କିନ୍ତୁ ସେମାନେ ତାଙ୍କ ଭିତରୁ କେତେଜଣ ମଧ୍ୟ ବ୍ରହ୍ମଚାରୀ ରହିଛନ୍ତି, ନାରଦ ଇତ୍ୟାଦି, ଏମାନେ ସବୁ ଆମେ ତାଙ୍କ କଥା ଶୁଣିବା ଏବେ। ତେଣୁ ସେତେ ସୃଷ୍ଟି ଏତେ ବିସ୍ତାର କରିପାରୁନଥିଲା, ତେଣୁ ସେ ଦୁଇ ଜଣଙ୍କୁ ସୃଷ୍ଟି କଲେ ତାଙ୍କ ହୃଦୟ, ତାଙ୍କ ଶରୀରରୁ। ଗୋଟେ ପଟେ ଆସିଲେ ମନୁ, ସ୍ୱୟଂଭୁବ ମନୁ, ଏବଂ ଆଉ ଗୋଟେ ପଟରୁ ଆସିଲେ ତାଙ୍କ ପତ୍ନୀ ସତରୂପା। ଏ ଦୁଇ ଜଣ ଭଗବାନଙ୍କର ବିଭୂତି। ତେଣୁ ତାଙ୍କୁ ଯେତେବେଳେ କହିଲେ ସେ ସୃଷ୍ଟି କରିବା ପାଇଁ, ସେତେବେଳେ ସେ ପ୍ରଜା ସୃଷ୍ଟି କରିଛନ୍ତି, ତାଙ୍କର ଦୁଇ ପୁତ୍ର ଏବଂ ତିନି କନ୍ୟା। ତାଙ୍କର ତିନି କନ୍ୟା ହେଉଛନ୍ତି ଆକୃତି, ଦେବଉତି ଏବଂ ପ୍ରସୂତି, ଏବଂ ଦୁଇ ପୁତ୍ର ହେଉଛନ୍ତି ଉତ୍ତାନପାଦ, ଏବଂ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ପ୍ରିୟବ୍ରତ, କନିଷ୍ଠ ପୁତ୍ର ହେଉଛନ୍ତି ଉତ୍ତାନପାଦ। ଏହିଭଳି ଭାବରେ ତିନି କନ୍ୟା ଏବଂ ଦୁଇ ପୁତ୍ର ସୃଷ୍ଟି କରିଥିଲେ। ସେ କନ୍ୟାମାନଙ୍କର ବିଷୟରେ ତାଙ୍କର ବଂଶ ବିସ୍ତାର ବର୍ଣ୍ଣନା କଲେ ପୈତୃମୁନି ବିଦୁରଙ୍କୁ। ଦେବହୂତି କର୍ଦ୍ଦମକୁ ବିବାହ କଲେ, କର୍ଦ୍ଦମ ହେଉଛନ୍ତି ଭଗବାନଙ୍କର ବ୍ରହ୍ମାଙ୍କର ପୁତ୍ର। ତେଣୁ ଦେବହୂତି କର୍ଦ୍ଦମକୁ ବିବାହ କଲେ, ଏବଂ କର୍ଦ୍ଦମ ଏବଂ ଦେବହୂତିଙ୍କର ନଅଟି କନ୍ୟା ଜାତ ହେଲେ, ଏବଂ ଭଗବାନ ସ୍ୱୟଂ ତାଙ୍କର ପୁତ୍ର ରୂପରେ ଆସିଲେ। ସେ ହେଉଛନ୍ତି କପିଳଦେବ। ଯେ କପିଳଦେବଙ୍କର ଶିକ୍ଷା, ଯିଏକି ସାଂଖ୍ୟ ଯୋଗ ପ୍ରବର୍ତ୍ତନ କରିଛନ୍ତି, ତୃତୀୟ ସ୍କନ୍ଧ 25 ଅଧ୍ୟାୟରୁ 33 ଅଧ୍ୟାୟ, ଏ 9 ଅଧ୍ୟାୟରେ କପିଳଦେବଙ୍କର ସାଂଖ୍ୟ ଯୋଗ ବିଷୟରେ ବର୍ଣ୍ଣନା କରାଯାଇଛି। ତ ଆକୃତି ବିବାହ କଲେ ଜଣେ ପ୍ରଜାପତି, ତାଙ୍କ ନାଁ ହେଉଛି ରୁଚି, ଯାହାଙ୍କଠାରୁ ଭଗବାନଙ୍କର ଜଣେ ଅବତାର ଆସିଲେ, ସେ ହେଉଛନ୍ତି ଯଜ୍ଞ। ଏ ସ୍ୱୟଂଭୁମାନଙ୍କର ସମୟରେ ଯେଉଁ ମନ୍ୱନ୍ତର ଅବତାର, ସେ ହେଉଛନ୍ତି ଯଜ୍ଞ। ଏବଂ ପ୍ରସୂତି ବିବାହ କଲେ ଦକ୍ଷଙ୍କୁ, ଯିଏକି ମଧ୍ୟ ବ୍ରହ୍ମାଙ୍କର ପୁତ୍ର। ତେଣୁ ଇଏ ଦକ୍ଷଙ୍କର 16 କନ୍ୟା ଥିଲେ, 16 କନ୍ୟା। ଅନ୍ତିମ କନ୍ୟା, ଯେଉଁ କନିଷ୍ଠା କନ୍ୟା, ସେ ହେଉଛନ୍ତି ସତୀ, ଯିଏକି ବିବାହ କରିଥିଲେ ଶିବଜୀଙ୍କୁ। ଶିବଜୀଙ୍କର ବିବାହ କରିଥିଲେ, କିନ୍ତୁ ଦକ୍ଷ ପ୍ରଜାପତି ଶିବଜୀଙ୍କ ପ୍ରତି ଦ୍ରୋହ କଲେ, ଅପମାନ ତାଙ୍କୁ କଲେ। ଏସବୁ କଥା ପୂର୍ବରୁ ବର୍ଣ୍ଣନା କରାଯାଏ, ଚତୁର୍ଥ ସ୍କନ୍ଧରେ ଶିବଜୀଙ୍କ କଥା ଆରମ୍ଭ ହେବ। ଶିବଜୀଙ୍କୁ କେମିତି ସେ ଦ୍ରୋହ କଲେ, ତାଙ୍କୁ ଅପମାନ କଲେ, ତାଙ୍କୁ ଅଭିଶାପ ଦେଲେ, ଏସବୁ କଥା ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ଯେଉଁ ସତୀ, ତାଙ୍କ ଶରୀରକୁ ସେ ତ୍ୟାଗ କରିଦେଲେ, ତାଙ୍କର ଆଉ କୌଣସି ପ୍ରଜା ସୃଷ୍ଟି, ତାଙ୍କର କୌଣସି ପୁତ୍ର କି କନ୍ୟା ହୋଇପାରିନଥିଲେ, କାରଣ ସେ ଶରୀରକୁ ତ୍ୟାଗ କରିଦେଇଥିଲେ। ଅନ୍ୟମାନଙ୍କ ସବୁ ବଂଶ ବିସ୍ତାର ବର୍ଣ୍ଣନା କରାଯାଇଛି। ତେବେ ଏହିଭଳି ଭାବରେ ଆଉ ଜଣେ, ଏଇ ତିନି କନ୍ୟା ପରେ ଦୁଇ ପୁତ୍ରଙ୍କ କଥା ଆସିଲା। ଦୁଇ ପୁତ୍ର ହେଉଛନ୍ତି, ପ୍ରଥମ ପୁତ୍ର ହେଉଛନ୍ତି ପ୍ରିୟବ୍ରତ। ପ୍ରିୟବ୍ରତ ବହୁତ ବର୍ଷ କାଳ ବ୍ରହ୍ମଚାରୀ ରହିଥିଲେ, ତେଣୁ ଉତ୍ତାନପାଦ ଯେତେବେଳେ ବିବାହ କରିଥିଲେ, ତାଙ୍କ ବିଷୟରେ ଆମେ ଶୁଣିବା କଥା। ତାଙ୍କର ବିଷୟରେ ଏଇ ଆମର ଧ୍ରୁବଙ୍କ ଚରିତ, ଉତ୍ତାନପାଦଙ୍କ ପୁତ୍ର ସିଏ, ସେ କଥା ଆମେ ଶୁଣିବା। ତେବେ ଚତୁର୍ଥ ସ୍କନ୍ଧ 8 ଅଧ୍ୟାୟରେ ଏସବୁ ବିଷୟରେ ଯେତେବେଳେ ବର୍ଣ୍ଣନା କରାଯାଉଛି, ପ୍ରଥମ ଶ୍ଳୋକରେ କହୁଛନ୍ତି, ମୈତ୍ରେୟ କହୁଛନ୍ତି, ବ୍ରହ୍ମାଙ୍କର ଅଧର୍ମ ନାମକର ଗୋଟେ ପୁତ୍ର ମଧ୍ୟ ରହିଛି ବ୍ରହ୍ମାଙ୍କର। ସେ ଅଧର୍ମ ବଂଶ ବିଷୟରେ ପ୍ରଥମେ କହୁଛନ୍ତି, ଅଧର୍ମ ବିଷୟରେ ପ୍ରଥମେ କହୁଛନ୍ତି ବ୍ରହ୍ମା। ଚତୁର୍ଥ ସ୍କନ୍ଧ 8 ଅଧ୍ୟାୟରେ ବ୍ରହ୍ମାଙ୍କର ଯେ ପୁତ୍ର, ସେ କଥାରୁ ଆରମ୍ଭ ହୋଇଛି ପ୍ରଥମ ଶ୍ଳୋକ। ତେଣୁ ମୈତ୍ରେୟ ଉବାଚ,
शनकाद्या नारदस्य ऋभु हंसो अरुणीर्जतिः नैते गृहान् ब्रह्मसुता ह्यावसन्न उद्धरेत सह।
ଏମାନେ ମୈତ୍ରମୁନି କହୁଛନ୍ତି ବିଦୁରଙ୍କୁ ଯେ ଶନକାଦ୍ୟା, ଆମେ କହିଲେ ଚାରି କୁମାର, ଯେ ପ୍ରଥମ ବ୍ରହ୍ମାଙ୍କର ଚାରି ପୁତ୍ର, ତାପରେ ମଧ୍ୟ ବହୁତ ପୁତ୍ର ତାଙ୍କର ସବୁ ରହିଛି, ସେମାନେ ହେଉଛନ୍ତି ନାରଦ, ଋଭୁ, ହଂସ, ଅରୁଣୀ ଏବଂ ଯତି, ଏ ନଅ ଜଣ। ଏମାନେ ହେଉଛନ୍ତି ନୈତେ ଗୃହାନ୍ ବ୍ରହ୍ମସୁତା। ଏମାନେ ଯଦିଓ ବ୍ରହ୍ମଙ୍କର ପୁତ୍ର, ବ୍ରହ୍ମାଙ୍କର ପୁତ୍ର, କିନ୍ତୁ ଏମାନେ ସ୍ତ୍ରୀ ଗ୍ରହଣ କଲେ ନାହିଁ। ନୈତେ ଗୃହାନ୍ ବ୍ରହ୍ମସୁତା ହ୍ୟାବସନ୍ନ ଉର୍ଦ୍ଧ୍ୱ ରେତସ, ତେଣୁ ସେ ତାଙ୍କର ରେତ ସ୍କଳନ କରିନାହାନ୍ତି, ବ୍ରହ୍ମଚାରୀ ରୂପରେ ସେ ରହିଲେ। ତେଣୁ ଏଠି ଭାବାର୍ଥରେ ପ୍ରଭୁପାଦ ମହାରାଜ କହୁଛନ୍ତି, ରେତ ବା ବୀର୍ଯ୍ୟ ଏପରି ଗୁରୁତ୍ୱପୂର୍ଣ୍ଣ ଯେ ଯଦି କୌଣସି ବ୍ୟକ୍ତି ଯୋଗାଭ୍ୟାସ ଦ୍ୱାରା ରେତକୁ, ମସ୍ତିଷ୍କକୁ ଉତ୍ତୋଳନ କରନ୍ତି, ତାହେଲେ ସେ ବଡ଼ ଆଶ୍ଚର୍ଯ୍ୟଜନକ କ୍ରିୟା କରିପାରନ୍ତି, ତାଙ୍କର ସ୍ମୃତି ବଡ଼ ତୀକ୍ଷ୍ଣ ହୋଇଯାଏ ଏବଂ ଆୟୁଷ ମଧ୍ୟ ବୃଦ୍ଧି ପାଇପାରେ। ଗୃହର ଗୃହ କହିଲେ କ'ଣ, ସନ୍ନ୍ୟାସୀ ଯଦି ବା ଗୃହରେ ଅଛନ୍ତି ତାଙ୍କୁ ଗୃହସ୍ଥ ବୋଲି କୁହାଯିବ ନାହିଁ, କାରଣ ନ ଗୃହଂ ଗୃହମୁଚ୍ୟତେ ଗୃହିଣୀ ଗୃହମୁଚ୍ୟତେ, ସ୍ତ୍ରୀକୁ ଗୃହ ବୋଲି କୁହାଯାଏ, ପୁରୁଷ ଲୋକ ଥିଲେ ମଧ୍ୟ ସେଇଟା ଗୃହରେ ଥିଲେ ମଧ୍ୟ ସେ ଗୃହ ବୋଲି କୁହାଯିବ ନାହିଁ, ଏ କଥା ଗୋଟେ ଆମର କୁହାଯାଇଛି, ଶାସ୍ତ୍ରରେ କୁହାଯାଇଛି। ତେଣୁ ଇଏ ଏଇଭଳି ଭାବରେ ପ୍ରଥମେ ଏଇ ନଅ ଜଣ ବ୍ରହ୍ମଚାରୀଙ୍କ କଥା କହିକରି, ତାପରେ ଅଧର୍ମ ମଧ୍ୟ ବ୍ରହ୍ମାଙ୍କର ଗୋଟେ ପୁତ୍ର, ତାଙ୍କର ବଂଶ ବିଷୟରେ କହୁଛନ୍ତି। ସେମାନେ କିଏ ନା, ମୃଷା ଧର୍ମସ୍ୟ ଭାର୍ଯ୍ୟାସିତ୍ ଦମ୍ଭଂ ମାୟାଙ୍କ ଶତ୍ରୁହନ୍ ଅସୁତ ମିଥୁନଂ ତତ୍ତୁ ନିରତି ଜଗୃହେ ପ୍ରଜାହା। ମୃଷା ଅଧର୍ମସ୍ୟ ଭାର୍ଯ୍ୟାସିତ୍, ଅଧର୍ମ ଯିଏକି ବ୍ରହ୍ମାଙ୍କର ପୁତ୍ର, ତାଙ୍କର ଭାର୍ଯ୍ୟା ହେଉଛନ୍ତି ମୃଷା, ମୃଷା ହେଉଛନ୍ତି ମିଥ୍ୟା, ତାଙ୍କର ଭାର୍ଯ୍ୟା ଇଏ ହେଉଛନ୍ତି ଅଧର୍ମ, ତାଙ୍କର ସ୍ତ୍ରୀ ହେଉଛନ୍ତି ମିଥ୍ୟା, ହାପି ଫ୍ୟାମିଲି। ତେଣୁ ତାଙ୍କର ଦୁଇ ପୁତ୍ର ହେଲେ, ପୁତ୍ର ଦୁଇ ଦୁଇ ମାନେ ଗୋଟେ ପୁତ୍ର ଗୋଟେ କନ୍ୟା, ଗୋଟେ ହେଉଛି ଦମ୍ଭ, ଗୋଟେ ହେଉଛି ମାୟା। ତେଣୁ ସେମାନେ ଦମ୍ଭ ଏବଂ ମାୟା, ଯଦିଓ ଭାଇ ଭଉଣୀ, କିନ୍ତୁ ସେମାନେ ମିଥୁନୀ ଧର୍ମ ଗ୍ରହଣ କରି ଅସୁତ ମିଥୁନଂ ତତ୍ତୁ ନିରତି ଜଗୃହେ ପ୍ରଜା। ତେଣୁ ସେମାନେ ଦାମ୍ପତ୍ୟ ଜୀବନଯାପନ କରିକିରି ତାଙ୍କର କ'ଣ ହେଲେ ନା, ଦମ୍ଭ ହେଉଛନ୍ତି ପୁତ୍ର, ମାୟା ହେଉଛନ୍ତି କନ୍ୟା, ମୂଷା ଏବଂ ଅଧର୍ମଙ୍କର ପୁତ୍ର କନ୍ୟା ଏଇ ଦୁଇ ଜଣ ହେଲେ, ସେମାନେ ତାଙ୍କର ଆଉ ଦୁଇ ଜଣ ପୁତ୍ର ଏବଂ କନ୍ୟାଙ୍କୁ ସୃଷ୍ଟି କଲେ, ସେମାନେ ହେଉଛନ୍ତି କିଏ, ତାଙ୍କ ତ ପରେ କୁହାଯିବ, ତୟୋ ସମଭବ ଲୋଭ ନିକୃତି ସ ମହାମତେ। ତେଣୁ ଏଇ ଯେଉଁ ଦମ୍ଭ ଏବଂ ମାୟା, ଏ ଦୁଇ ଜଣ ଭାଇ ଭଉଣୀ ହେଲେ ମଧ୍ୟ ସେମାନେ ଦାମ୍ପତ୍ୟ ଜୀବନଯାପନ କରି ତାଙ୍କର ପୁତ୍ର ଏବଂ କନ୍ୟା ସୃଷ୍ଟି କଲେ, ସେମାନେ ହେଉଛନ୍ତି କିଏ କିଏ ନା, ଲୋଭ ଏବଂ ନିକୃତି। ନିକୃତି ଅର୍ଥ ହେଉଛି ଷଠତା, ଲୋଭ ଏବଂ ଷଠତା, ଏଇ ଦୁଇ ଜଣଙ୍କୁ ସେ ସୃଷ୍ଟି କଲେ ଭାଇ ଭଉଣୀ। ସେମାନେ ମଧ୍ୟ କ'ଣ କଲେ ନା, ତୟୋ ସମଭବ ଲୋଭ ନିକୃତି ସ ମହାମତେ ତାଭ୍ୟାଂ କ୍ରୋଧସ୍ ହିଂସାସ ଯତ୍ ଦୁରୁକ୍ତି ଶୋଷା କହି। ତେଣୁ ଏମାନେ ଯେତେବେଳେ ଲୋଭ ଏବଂ ନିକୃତି, ଏମାନେ ପୁଣି ଦାମ୍ପତ୍ୟ ଜୀବନଯାପନ କରିକି ତାଙ୍କର ସୃଷ୍ଟି କଲେ କ୍ରୋଧ ଏବଂ ହିଂସା, କ୍ରୋଧ ଏବଂ ହିଂସା ଏବଂ କଳି ସେଇ କ୍ରୋଧ ଏବଂ ହିଂସାର ପୁତ୍ର ଏବଂ ଦୁରୁକ୍ତି ସେଇ କଳିର ଭଗ୍ନୀ। କ୍ରୋଧ ଏବଂ ହିଂସା ଜାତ ହେଲେ କାହାଠାରୁ ନା, ଦମ୍ଭ ଏବଂ ମାୟାଙ୍କ ଠାରୁ, ଏ ଦୁଇ ଭାଇ ଭଉଣୀ କ୍ରୋଧ ଏବଂ ହିଂସା। ଏବଂ କ୍ରୋଧ ଏବଂ ହିଂସା ସେମାନେ ମଧ୍ୟ ଦାମ୍ପତ୍ୟ ଜୀବନ ଯାପନ କରିକି ତାଙ୍କର ଦୁଇ ପୁତ୍ର କନ୍ୟା ହେଲେ, ସେମାନେ ହେଉଛନ୍ତି କିଏ ନା, ଗୋଟେ ହେଉଛନ୍ତି କଳି ଏବଂ ଦୁରୁକ୍ତି। ବର୍ତ୍ତମାନ କଳି ଯୁଗ ଚାଲିଛି, କଳି ଏ ହେଉଛି ତାଙ୍କର ପୁତ୍ର ଏବଂ ଦୁରୁକ୍ତି, ଦୁରୁକ୍ତି କହିଲେ ବହୁତ କଟୁକ୍ତି ଯିଏ କଥା କୁହନ୍ତି ସେ ହେଉଛନ୍ତି ତାଙ୍କର ଭଗ୍ନୀ, କିନ୍ତୁ ସେ ପୁଣି ସ୍ୱାମୀ ସ୍ତ୍ରୀ ଭଳି ଜୀବନଯାପନ କଲେ। ତେଣୁ ଦୁରୁକ୍ତ କଳି ରାଧତ ଭୟଂ ମୃତ୍ୟୁଂ ଚ ସତ୍ତମ। ତେଣୁ ଦୁରୁକ୍ତି ଏବଂ କଳି ଏଇ ଦୁଇ ଜଣ ପୁଣି ଦାମ୍ପତ୍ୟ ଜୀବନଯାପନ କରି ଭୟ ଏବଂ ମୃତ୍ୟୁ ଦୁଇ କନ୍ୟା ଏବଂ ପୁତ୍ରକୁ ଜାତ କଲେ, ପୁତ୍ର କନ୍ୟା ସନ୍ତାନ ଜାତ କଲେ। ତେଣୁ ତୟୋଶ୍ଚ ମିଥୁନଂ ଯଜ୍ଞେ ଯାତନା ନିରୟସ୍ ତଥା। ସେମାନେ ମଧ୍ୟ ଦାମ୍ପତ୍ୟ ଜୀବନଯାପନ କରି ତାଙ୍କଠାରୁ ଗୋଟିଏ ପୁତ୍ର ଏବଂ ଗୋଟିଏ କନ୍ୟା ଜାତ ହେଲେ ସେମାନଙ୍କୁ ଯାତନା ଏବଂ ନିରୟ, ନିରୟ କହିଲେ ନର୍କ, ଯାତନା କହିଲେ ବହୁତ କଷ୍ଟ, ଆମେ ଯେଉଁ ପ୍ରାପ୍ତ ହେଉଛେ ଯନ୍ତ୍ରଣା ପ୍ରାପ୍ତ ହେଉଛେ ଯାତନା। ଏଇ ଦୁଇ ଜଣ ଆସିଲେ ଦୁରୁକ୍ତି ଏବଂ କଳିର ପୁତ୍ର ଏବଂ କନ୍ୟା ରୂପରେ। ତେଣୁ ଏ ଅଧର୍ମ ମାଂସ ବହୁତ ରହିଛି, କିନ୍ତୁ ମୈତ୍ରମୁନି କହୁଛନ୍ତି ସଂଗ୍ରହେଣ ମୟା ଖ୍ୟାତ ପ୍ରତିସର୍ଗ ସ୍ତବାନଘ। ହେ ବିଦୁର, ତୁମେ ହେଉଛ ନିଷ୍ପାପ, ଏମାନେ ସବୁ ପାପ ବଂଶ କଥା କୁହାଯାଉଛି, ଅଧର୍ମ ବଂଶ କଥା କୁହାଯାଉଛି। ଏଇଟା ମୁଁ ସଂକ୍ଷେପରେ ବର୍ଣ୍ଣନା କଲି। ତ୍ରିଶ୍ରୁତେଇ ଏତତ୍ ପୁମାନ ପୁଣ୍ୟଂ ବିଧୁନୋତି ଆତ୍ମନୋ ମଳନ। ଏ ଯଦିଓ ଏମାନେ ସବୁ ଅଧର୍ମ ବଂଶ ବିଷୟରେ ବର୍ଣ୍ଣନା କରାଗଲା, କିନ୍ତୁ ଇଏ ଗୋଟେ ବଡ଼ ଆଶ୍ଚର୍ଯ୍ୟ କଥା, ଏଇ କଥାକୁ ଯଦି ଆମେ ଶୁଣିବା ତିନିଥର ଯଦି ଶୁଣିବା ତାହେଲେ କ'ଣ ହେବ ନା ପୁଣ୍ୟ ଆମେ ପ୍ରାପ୍ତ ହେବା। ପାପମାନଙ୍କ ବିଷୟରେ ଶ୍ରବଣ କଲା, ଅଧର୍ମ ବଂଶ ବିଷୟରେ ଶୁଣିଲା ପରେ ଆମେ ପୁଣ୍ୟ ପ୍ରାପ୍ତ ହେବା। ବିଧୁନୋତି ଆତ୍ମନୋ ମଳମ, ଆମର ହୃଦୟରେ ଯେଉଁ ସବୁ ମହିଳା ସବୁ ରହିଛି ସେସବୁ ସଫା ହୋଇଯିବ। ମୁଁ କିଛି ଟୀକା କିଛି କହିନି ଏପର୍ଯ୍ୟନ୍ତ, ବହୁତ ଟୀକା ଭିତରେ ଆସିଗଲାଣି। ଯାହା ହଉ, ଶ୍ରୀଧର ସ୍ୱାମୀ କହୁଛନ୍ତି ଯେ ନିକୃତି ଷଠତା ଯତ୍ ଯାଭ୍ୟାଂ କଳିଶ୍ଚ ତସ୍ୟ ସ୍ୱସା ଦୁରୁକ୍ତି ଚେତ୍ୟର୍ଥ ଯାତନା ଗଲା। ଏ ଶ୍ଳୋକଟା କ'ଣ? ପାଞ୍ଚ ନମ୍ବର ଶ୍ଳୋକ, ପାଞ୍ଚ ନମ୍ବର ଶ୍ଳୋକ କୁହାଯାଉଛି ପ୍ରତିସ୍ୱର୍ଗ କହିଲେ ଅନୁସର୍ଗ। ଏଇଟା ସୃଷ୍ଟି, ଏ ବିସ୍ତାର ହେଉନାହିଁ, ଏ ଧ୍ୱଂସ କରିବା ପାଇଁ ଏମାନେ ସବୁ ସୃଷ୍ଟି ହୋଇଛନ୍ତି, ତେଣୁ ଏଇଟାକୁ ପ୍ରତିସ୍ୱର୍ଗ ବୋଲି କୁହାଯାଉଛି। ସୃଷ୍ଟି ଭଳି ବର୍ଣ୍ଣନା କରାଯାଉଛି, କିନ୍ତୁ ଏସବୁ ଧ୍ୱଂସମୁଖୀ ସବୁ ରହିଛନ୍ତି, ଏମାନେ ସବୁ ଧ୍ୱଂସ କରିବେ। ତେଣୁ ପ୍ରତିସ୍ୱର୍ଗ ଅର୍ଥ ଆଉ ମଧ୍ୟ କୁହାଯାଉଛି ପ୍ରଳୟ, ଏସବୁ ପ୍ରଳୟର ସବୁ ପ୍ରଳୟ ସମୟରେ ଏମାନଙ୍କର କାର୍ଯ୍ୟ ସବୁ ଆସିବ। ତେଣୁ ଅଧର୍ମସ୍ୟ ପ୍ରଳୟ ହେତୁତ୍ୱାତ୍ ପ୍ରତିସର୍ଗତ୍ୱମ ପୁଣ୍ୟମ ଇତି ବର୍ଜନ ଦ୍ୱାରା ପୁଣ୍ୟ ହେତୁତ୍ୱାତ୍। ଏମାନଙ୍କ କଥା ଯଦିଓ ଏମାନେ ସବୁ ପାପର ପ୍ରତୀକ, ଅଧର୍ମର ପ୍ରତୀକ, କିନ୍ତୁ ତାଙ୍କ ବିଷୟରେ ଯେତେବେଳେ ଆମେ ଶୁଣିବା ସେତେବେଳେ ଆମେ ପୁଣ୍ୟ ପ୍ରାପ୍ତ ହେବା, ଧର୍ମ ପ୍ରାପ୍ତ ହେବା। କାହିଁକି ନା ଆମର ଜଜ୍ ସାର୍ କହିବେ ସେଟା, କାହିଁକି ନା ଆମେ ଜାଣିବା ଏଇଟା ଭୁଲ, ଏଇଟା ଠିକ୍ ନୁହଁ, ଏଇଟା ଜାଣିଲେ ଆମେ ସେଥିରୁ ଦୂରେଇ ରହିବା। ଏମାନେ ସବୁ ଭୁଲ କରିଦେଇଛନ୍ତି, ତେଣୁ ଆମେ ସେ ଭୁଲ କରିବା ନାହିଁ, ତେଣୁ ଆମେ ସେ ପାପରୁ ମୁକ୍ତ ରହିବା, ପୁଣ୍ୟ କରିବା, ପୁଣ୍ୟ କାର୍ଯ୍ୟ କରିବା, ଆମେ ପୁଣ୍ୟବାନ ହୋଇଯିବା, ଏଇ ପାପ କାର୍ଯ୍ୟ ଆମେ କରିବା ନାହିଁ। ଆମର ଶ୍ରୀଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଯେମିତି ଜେଲ୍ର ଯେତେବେଳେ ବର୍ଣ୍ଣନା କରାଯାଉଛି, ଜେଲ୍ର ଏହିଭଳି ଭାବରେ ଜଣେ ସରକାରଙ୍କ ନିୟମକୁ ଭଙ୍ଗ କଲେ ଜଣେ ଜେଲ୍ ଯିବେ, ତେଣୁ ଏ କଥା ଯେଉଁମାନେ ଯେଉଁମାନେ ଠିକ୍ ନାଗରିକ, ଯେଉଁମାନେ ଉତ୍ତମ ନାଗରିକ, ସରକାରଙ୍କ ନିୟମ ଯେଉଁମାନେ ମାନିକି ଚଳୁଛନ୍ତି, ସେମାନେ ଯେତେବେଳେ ଏ କଥା ଜାଣିବେ ସେମାନେ ସେସବୁ ଭୁଲ କରିବେ ନାହିଁ, ସରକାରଙ୍କ ନିୟମକୁ ଭଙ୍ଗ କରିବେ ନାହିଁ, ଯାହାଫଳରେ ସେମାନେ ଆଉ ଜେଲ୍କୁ ଯିବାକୁ ପଡ଼ିବ ନାହିଁ। ତେଣୁ ସେହିଭଳି ଭାବରେ ଏ ଯଦିଓ ଅଧର୍ମର ବଂଶ, ଏମାନଙ୍କୁ ଏମାନଙ୍କ ବିଷୟରେ ଯଦି ତିନିଥର ଆମେ ଶୁଣିଦେବା ତାହେଲେ ଆମେ ଧର୍ମ ପ୍ରାପ୍ତ ହୋଇଯିବା, ଆମେ ପୁଣ୍ୟ, ଆମ ଶରୀରର ଆମର ଯେଉଁ ଅଧର୍ମ ରହିଛି ଭିତରେ, ମନ ଭିତରେ ସବୁ ଯେଉଁ ରହିଛି ସେସବୁ ଦୂର ହୋଇଯିବ, ଆମେ ପୁଣ୍ୟାତ୍ମା ହୋଇଯିବା, ଶୁଦ୍ଧ ହୋଇଯିବା। ଏ ଶ୍ଳୋକର, ଏ କଥାର, ଶବ୍ଦର, ଏଇସବୁ ଶ୍ରବଣର ମହତ୍ତ୍ୱ ରହିଛି। ତେବେ ମୁଁ ଚିନ୍ତା କରୁଥିଲି ଆପଣମାନଙ୍କୁ, ଯେ ଆପଣମାନେ ଶୁଣିବେ କଥା, ଏଇ କଥା ଶ୍ରବଣର ମହତ୍ତ୍ୱ ଏଇ ଦ୍ୱାଦଶ ସ୍କନ୍ଧରେ ଆସିବ, ତେଣୁ ଅନ୍ତତଃ ପକ୍ଷେ ମୁଁ ଚିନ୍ତା କରୁଥିଲି ଆପଣଙ୍କୁ ଗୋଟିଏ ଶ୍ଳୋକ ଆଜି କହିବି, ଯାହାଫଳରେ କି ଆପଣ ଯେଉଁ ଶ୍ରବଣ କରିବେ, ସାତ ଦିନ ଧରି ଶ୍ରବଣ କରିବେ, ସାତଟି ଶ୍ଳୋକ ଆମେ କହିବା ଶ୍ରବଣର ଫଳ, କାରଣ ଆମେ ଦ୍ୱାଦଶ ସ୍କନ୍ଧ, ଦ୍ୱାଦଶ ଅଧ୍ୟାୟ ପର୍ଯ୍ୟନ୍ତ ଯାଇପାରିବା ନାହିଁ, ଗୋଟିଏ ଦୁଇଟି ଅଧ୍ୟାୟ କହିବା, ଆଉ ସବୁ ସଂକ୍ଷେପରେ କହିଦେବା। ତେବେ ଏ ବାର ଅଧ୍ୟାୟ ପଇଁଚାଳିଶ ଶ୍ଳୋକରେ କୁହାଯାଇଛି, ଏଇ ଯେଉଁ ଧ୍ରୁବ ଚରିତ ଆପଣମାନେ ଶୁଣୁଛନ୍ତି ତାର ଶୁଣିବାର ଫଳଟା କୁହାଯାଇଛି। ସେଠି ମୈତ୍ରମୁନି ବିଦୁରଙ୍କୁ କହିଛନ୍ତି ଯେ ଧନ୍ୟଂ ଯଶସ୍ୟମ ଆୟୁଷ୍ୟଂ ପୁଣ୍ୟଂ ସ୍ୱସ୍ଥୟନଂ ମହତ୍ ସ୍ୱର୍ଗ୍ୟଂ ଧ୍ରୌବ୍ୟଂ ସୌମନସ୍ୟଂ ପ୍ରଶସ୍ୟ ମଘମର୍ଷଣଂ। ଏଇ ଧ୍ରୁବ ଚରିତ ଶୁଣିବାର ଏତିକି ସବୁ ଫଳ ରହିଛି, ଆହୁରି ଫଳ ରହିଛି। ଆମେ ଖାଲି ଗୋଟିଏ ଶ୍ଳୋକ ଆଜି କହୁଛେ, ଆସନ୍ତାକାଲି ମଧ୍ୟ ଗୋଟିଏ ଶ୍ଳୋକ କହିବା, ସବୁଦିନ ଗୋଟିଏ ଗୋଟିଏ ଶ୍ଳୋକ କହିବା ଶ୍ରବଣର ଫଳ। ଏ ଯେଉଁମାନେ ଶ୍ରବଣ କରିବେ ସେମାନେ ଧନ୍ୟ ପ୍ରାପ୍ତ ହେବେ, ଧନ ପ୍ରାପ୍ତ ହେବେ ଧନ୍ୟଂ, ଯଶ ପ୍ରାପ୍ତ ହେବେ, ଆୟୁଷ ତାଙ୍କର ବୃଦ୍ଧି ହେବ, ପୁଣ୍ୟ ସେମାନେ ପ୍ରାପ୍ତ ହେବେ, ସ୍ୱସ୍ତି ସ୍ୱସ୍ଥହନଂ କଲେ ପରମ ମଙ୍ଗଳ ସେମାନେ ପ୍ରାପ୍ତ ହେବେ, ଏବଂ ମହତ୍ ମହତ୍ ମଙ୍ଗଳ ସେମାନେ ପ୍ରାପ୍ତ ହେବେ। ସ୍ୱର୍ଗ୍ୟମ୍ ଯେଉଁମାନେ ସ୍ୱର୍ଗ ପ୍ରାପ୍ତି କାମନା ରହିଛି ସେମାନେ ମଧ୍ୟ ସ୍ୱର୍ଗ ପ୍ରାପ୍ତି ହେବେ। ଧ୍ରୌବ୍ୟମ୍ କିମ୍ବା ଧ୍ରୁବ ଲୋକ ମଧ୍ୟ ପ୍ରାପ୍ତ ହେବେ ସେମାନେ। ସୌମନସ୍ୟଂ ସୌମନସ୍ୟଂ କହିଲେ ସେମାନଙ୍କ ମନ ଶୁଦ୍ଧି ହେବ, ଏବଂ ପ୍ରଶସ୍ୟମ୍ ସେମାନେ ବହୁତ ପ୍ରଶଂସନୀୟ ହେବେ, ଏବଂ ଅଘମର୍ଷଣମ୍ ତାଙ୍କର ପାପ ଦୂର ହୋଇଯିବ। ଏଇଭଳି ଭାବରେ ଏ ଶ୍ରବଣର ମହାତ୍ମା ସବୁ ରହିଛି, ଫଳ ସବୁ ରହିଛି। ଆମେ ଗୋଟିଏ ଗୋଟିଏ ଶ୍ଳୋକ ପାଠ କରିବା ସବୁଦିନେ, ସାତଟି ଶ୍ଳୋକ ସାତଦିନରେ ସାତଟି ଶ୍ଳୋକ କହିବା, ଏଇ ଶ୍ରବଣର ଫଳ। ତେଣୁ ଏହି ଶ୍ଳୋକରେ ପ୍ରଭୁପାଦ ମହାରାଜ କହିଛନ୍ତି ଯେ ଅକାମ ଭକ୍ତଗଣ, ସର୍ବକାମ କର୍ମୀଗଣ ଏବଂ ମୋକ୍ଷକାମୀ ଜ୍ଞାନୀଗଣ ସେମାନଙ୍କର ଇପ୍ସିତ ଲକ୍ଷ୍ୟ ହାସଲ ନିମିତ୍ତ ଭଗବତ ଆରାଧନା କରିବା ଉଚିତ। ଠିକ୍ ତଦ୍ରୁପ ଭାବେ ଯଦି କୌଣସି ବ୍ୟକ୍ତି ଭଗବତ ଭକ୍ତଙ୍କ ଚରିତ୍ର ଶ୍ରବଣ କରନ୍ତି ତାହେଲେ ସେ ତଦ୍ରୁପ ଫଳ ଲାଭ କରିବେ। ଭଗବାନ ଏବଂ ତାହାଙ୍କ ଶୁଦ୍ଧ ଭକ୍ତଙ୍କର କ୍ରିୟାକଳାପ ଓ ଚରିତ୍ର ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଭଗବାନ କଥା ଶୁଣିବା ଯେଉଁଭଳି ଭାବରେ ଫଳପ୍ରଦ, ତାଙ୍କର ଭକ୍ତଙ୍କର କଥା ଶୁଣିଲେ ମଧ୍ୟ ସେଇଭଳି ଭାବରେ ଫଳପ୍ରଦ। ତେବେ ଏହି ପ୍ରସଙ୍ଗରେ ମୁଁ କହିବି କାହିଁକି ଆମେ ଧ୍ରୁବ ଚରିତ କହିବା ପାଇଁ ସ୍ଥିର କଲୁ, ନା ମୋତେ ଯେତେବେଳେ କୁହାଗଲା କେଉଁ ଚରିତ୍ର କହିବେ ଆପଣ କୁହନ୍ତୁ, ମୁଁ ଚିନ୍ତା କଲି କେଉଁ ଚରିତ୍ର କହିବି, ସେହି ସମୟରେ ମୋର ମନେ ପଡ଼ିଲା ଧ୍ରୁବ ଚରିତ୍ର କଥା। କାହିଁକି ନା ମହାପ୍ରଭୁ ସେ କେବଳ ଭାଗବତମର ଏଇ ଦୁଇଟି ଚରିତ୍ର ଶ୍ରବଣ କରୁଥିଲେ, ଗୋଟେ ହେଉଛି ଧ୍ରୁବ ଚରିତ ଆଉ ଗୋଟେ ହେଉଛି ପ୍ରହ୍ଲାଦ ଚରିତ। ଏଇ ଚତୁର୍ଥ ସ୍କନ୍ଧ ଏଇ ପାଞ୍ଚଟି ଅଧ୍ୟାୟରେ ଧ୍ରୁବଙ୍କ କଥା କୁହାଯାଇଛି, ପ୍ରହ୍ଲାଦଙ୍କ କଥା ସପ୍ତମ ସ୍କନ୍ଧରେ ପ୍ରଥମ ଅଧ୍ୟାୟରୁ ଆରମ୍ଭ କରିକି ନବମ ଦଶମ ଅଧ୍ୟାୟ ପର୍ଯ୍ୟନ୍ତ କୁହାଯାଇଛି। ତେଣୁ ମହାପ୍ରଭୁ ଏଇ ଦୁଇଟି ଚରିତ୍ର ଶ୍ରବଣ କରୁଥିଲେ, ଯେଉଁ ରହିଛନ୍ତି ତୋଟା ଗୋପୀନାଥ ରହିଛି ସେଠି ଗଦାଧର ପଣ୍ଡିତ ଯିଏକି ରାଧାରାଣୀଙ୍କର ଅବତାର, ସେ ଭଗବାନ ମହାପ୍ରଭୁ ସିଏ କୃଷ୍ଣ ସେ ଶୁଣୁଥିଲେ ରାଧାଙ୍କ ଠାରୁ ଏ କଥା ସବୁ ଶୁଣୁଥିଲେ, ଧ୍ରୁବ ଚରିତ୍ର ଏବଂ ପ୍ରହ୍ଲାଦଙ୍କ ଚରିତ୍ର। ତେଣୁ ବହୁତ ଦିନରୁ ଚିନ୍ତା କରୁଥିଲି ଧ୍ରୁବ ଚରିତ୍ର କହିବି ବୋଲି, କିନ୍ତୁ ମୋତେ ସୁଯୋଗ ମିଳୁନଥିଲା। ତେଣୁ ଆଜି ମୋତେ ସୁଯୋଗ ମିଳିଲା ସେ ଧ୍ରୁବଙ୍କ ଚରିତ୍ର କହିବା ପାଇଁ, ଆପଣମାନେ ମଧ୍ୟ ଶୁଣିବା ପାଇଁ ଶ୍ରବଣ ସୁଯୋଗ ପାଇଲେ। ଧ୍ରୁବଙ୍କ ଚରିତ୍ର ମହାନ ଚରିତ୍ର, ପାଞ୍ଚ ବର୍ଷର ବାଳକ ସିଏ ଧ୍ରୁବ ଲୋକ ପ୍ରାପ୍ତି ହୋଇଗଲେ, ଏସବୁ କଥା ଆସିବ। ତେବେ ଆମେ ଏଇ ଧର୍ମ କଥା ଶୁଣିବା ପୂର୍ବରୁ ଅଧର୍ମ କଥା ଶୁଣିଦେଲେ, ଏ ଅଧର୍ମ କଥା ଯେଉଁମାନେ ଶ୍ରବଣ କରିବେ, ଅଥାତ କୀର୍ତ୍ତେ ବଂଶଂ ପୁଣ୍ୟ କୀର୍ତ୍ତେ କୁରୁଦ୍ଭ ସ୍ୱୟଂଭୁବ ଶ୍ୟାବି ମନୋହରେ ଅଂଶାଂଶ ଜନ୍ମନ। ବର୍ତ୍ତମାନ ଏଇ ମନୁଙ୍କର କଥା ଆସିବ, ତାଙ୍କର ତିନି ପୁତ୍ରଙ୍କ ତିନି କନ୍ୟାଙ୍କ କଥା କହିଲେ, ବର୍ତ୍ତମାନ ଦୁଇ ପୁତ୍ରଙ୍କ କଥା ଆସିବ। ତେଣୁ ଅଥ କୀର୍ତ୍ତେ ବଂଶଂ ପୁଣ୍ୟ କୀର୍ତ୍ତେ କୁରୁଦ୍ଭ, କୁରୁବଂଶରେ ଆସୁଛନ୍ତି ଏଇ ବିଦୁର। ତେଣୁ ସେ କହୁଛନ୍ତି ହେ କୁରୁଶ୍ରେଷ୍ଠ, ତୁମକୁ ବର୍ତ୍ତମାନ ପୁଣ୍ୟ କୀର୍ତ୍ତି ବଂଶ ବିଷୟରେ କହିବି। ସ୍ୱୟଂଭୁବ ଶ୍ୟାପି ମନୋହରେ ଅଂଶାଂଶ ଜନ୍ମନ, ସ୍ୱୟଂଭୁବମାନଙ୍କର ତିନି କନ୍ୟାଙ୍କ ବିଷୟରେ ମୁଁ ତୁମକୁ କହିସାରିଛି, ବର୍ତ୍ତମାନ ଦୁଇ ପୁତ୍ରଙ୍କ ବିଷୟରେ କହିବି। ତାଙ୍କର ଯଦିଓ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ପ୍ରିୟବ୍ରତ, କିନ୍ତୁ ସେ ପରେ ଆସିବେ, ଗୃହସ୍ଥ ଆଶ୍ରମକୁ ଆସିବେ। ସେ ପ୍ରଥମେ ବ୍ରହ୍ମଚାରୀ ରହିଥିଲେ, ବହୁତ ବର୍ଷ କାଳ ରହିଥିଲେ ବ୍ରହ୍ମଚାରୀ। ତେଣୁ ପ୍ରିୟବ୍ରତଙ୍କ କଥା ଆସିବ ପଞ୍ଚମ ସ୍କନ୍ଧରେ ଆସିବ। ତେଣୁ ଏହି ଚତୁର୍ଥ ସ୍କନ୍ଧରେ ଧ୍ରୁବଙ୍କ ଚରିତ୍ର ଆସିବ, ଏବଂ ଧ୍ରୁବଙ୍କ ଚରିତ୍ରରେ ତାଙ୍କର ବଂଶ ପରମ୍ପରାରେ ଯେଉଁ ସବୁ କଥା ଆସିବ, ଏ ଚତୁର୍ଥ ସ୍କନ୍ଧରେ ବିଦୁର ମୈତ୍ର ମୁନି ବିଦୁରଙ୍କୁ କହିବେ।
ପଞ୍ଚମ ସ୍କନ୍ଦରୁ ପୁଣି ସୁଖଦେବ ଗୋସ୍ୱାମୀ କଥା କହିବେ ପରୀକ୍ଷିତକୁ। ବିଦ୍ରୋହ ମୈତ୍ରୀ ସମ୍ବାଦ କେବଳ ଏଇ ଦୁଇଟି ସ୍କନ୍ଦରେ ଅଛି, ତୃତୀୟ ସ୍କନ୍ଦ ଏବଂ ଚତୁର୍ଥ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି। ତେଣୁ ବର୍ତ୍ତମାନ ସ୍ୱୟଂଭୁବଙ୍କର ଯେଉଁ ବଂଶ ରହିଛନ୍ତି ଅଂଶାଂଶ ଜନ୍ମନ, ସ୍ୱୟଂଭୁବ ହେଉଛନ୍ତି ଅଂଶାଂଶ ବୋଲି କୁହାଯାଉଛି। ହରେର ଅଂଶାଂଶ ଜନ୍ମନ, ହରେର ହରି ହରିଙ୍କର ଅଂଶ ହେଉଛନ୍ତି ବ୍ରହ୍ମା। ଆମେ କହିଲେ ଗର୍ଭଦେବ ସେ ବିଷ୍ଣୁଙ୍କର ନାଭି ପଦ୍ମରୁ ସେ ଜାତ ହେଇଛନ୍ତି ବ୍ରହ୍ମା, ତେଣୁ ହରିଙ୍କର ସେ ଅଂଶ, ପୁଣି ତାଙ୍କର ଅଂଶ ହେଲେ ସ୍ୱୟଂଭୁବ ମନୁ। ତେଣୁ ଏଠି କୁହାଯାଏ ହରେର ଅଂଶାଂଶ ଜନ୍ମନ, ତେଣୁ ତାଙ୍କର ବଂଶ ବିସ୍ତାର ବିଷୟରେ ବର୍ଣ୍ଣନା କରାଯିବ। ହରେ ହରେ ଅଂଶାଂଶାନ କହିଲେ ଆଙ୍କ ଭିତରେ ଆସୁଛନ୍ତି କପିଳ ଆସୁଛନ୍ତି, ଦତ୍ତାତ୍ରେୟ ଆସୁଛନ୍ତି, ଯଜ୍ଞ ଆସୁଛନ୍ତି, ପୃଥୁ ଋଷଭ ଆହୁରି ବହୁତ ମଧ୍ୟ ଅଛନ୍ତି, ତାଙ୍କ ବିଷୟରେ ସବୁ ବର୍ଣ୍ଣନା କରାଯିବ। ବର୍ତ୍ତମାନ ମୈତ୍ରମାନେ କହିବେ, ବିଦୁରଙ୍କୁ କହିବେ ହରି ହରିଙ୍କର ଅଂଶଙ୍କର ଅଂଶ ମାନେ ସବୁ ଭଗବାନଙ୍କର ଶକ୍ତି, ମାନେ ଭଗବାନଙ୍କ କେତେଜଣ ଏମାନେ ସବୁ ଅବତାର ମଧ୍ୟ କୁହାଯାଏ। କପିଳ ହେଉଛନ୍ତି ଭଗବାନଙ୍କ ଅବତାର, ଦତ୍ତାତ୍ରେୟ ଯଜ୍ଞ ପୃଥୁ ଋଷଭ ଏମାନେ ସବୁ ଭଗବାନଙ୍କର ଅବତାର ବୋଲି କୁହାଯାଉଛି। ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏମାନଙ୍କ କଥା ସମ୍ବନ୍ଧରେ କୁହାଯାଇଛି, କିନ୍ତୁ ତାଙ୍କ ବଂଶ ବିସ୍ତାର ବର୍ତ୍ତମାନ କୁହାଯିବ। ତେଣୁ ଶ୍ଳୋକ ସାତ କହୁଛନ୍ତି, ପ୍ରିୟବ୍ରତ ତାନପାଦ ସତରୂପାପଥେ ସୁତ ବାସୁଦେବସ୍ୟ କଳାୟା ରକ୍ଷାୟାନ୍ ଜଗତ ସ୍ଥିତ। ତେଣୁ ପ୍ରିୟବ୍ରତ ଏବଂ ଉତ୍ତାନପାଦ ଏଇ ଦୁଇ ଜଣ ହେଉଛନ୍ତି ସତରୂପା ପତେ ସୁତ। ସତରୂପାଙ୍କର ପତି ଯିଏ ହେଉଛନ୍ତି ସ୍ୱାମୀ ମନୁ, ଏଇ ଦୁଇ ଜଣଙ୍କର ଏଇ ଦୁଇ ପୁତ୍ର ହେଲେ ସୁତ, ପ୍ରିୟବ୍ରତ ଏବଂ ଉତ୍ତାନପାଦ। ପ୍ରିୟବ୍ରତ ତାଙ୍କର ବିଷୟରେ ମଧ୍ୟ ବହୁତ କଥା ଆସିବ, ଚତୁର୍ଥ ପଞ୍ଚମ ସ୍କନ୍ଧରେ ତାଙ୍କ କଥା ଆସିବ, ପ୍ରିୟବ୍ରତଙ୍କ କଥା ଆସିବ। ସେଇ ବଂଶରେ ଆସିବେ ଋଷଭଦେବ ଆସିବେ, ପ୍ରିୟବ୍ରତଙ୍କ ପୁତ୍ର ହେଉଛନ୍ତି ଆଗ୍ନିଧ୍ର, ଆଗ୍ନିଧ୍ର ପୁତ୍ର ହେଉଛନ୍ତି ନାଭି, ନାଭିଙ୍କର ପୁତ୍ର ଆସିବେ ଭଗବାନ ଋଷଭଦେବ, ଭଗବାନଙ୍କ ଜଣେ ଅବତାର ଋଷଭଦେବ ପଞ୍ଚମ ସ୍କନ୍ଧରେ ତାଙ୍କ କଥା ଆସିବ। ଯାହାଙ୍କ ପୁତ୍ର ହେଉଛନ୍ତି ଭରତ, ଏବଂ ଯାହାଙ୍କର ଶହେ ପୁତ୍ର ଥିଲେ ନଅ ଜଣ ପୁତ୍ର ହେଉଛନ୍ତି ନବଯୋଗେନ୍ଦ୍ର, ଏମାନେ ଜ୍ଞାନ ଦେଇଛନ୍ତି ରାଜା ନିମିକୁ ଜ୍ଞାନ ଦେବେ, ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯିବ। ତେଣୁ ବାସୁଦେବସ୍ୟ କଳାୟା ରକ୍ଷାୟାନ୍ ଜଗତ ସ୍ଥିତ, ଏ ବାସୁଦେବଙ୍କର କଳା ଏମାନେ ସବୁ ଉତ୍ତାନପାଦ ଏବଂ ପ୍ରିୟବ୍ରତ, ଏମାନେ ବାସୁଦେବଙ୍କର କଳା, ଭଗବାନ ଭଳି ତାଙ୍କର ଶକ୍ତି ରହିଛି। ଏବଂ ରକ୍ଷାୟାନ୍ ଜଗତ ସ୍ଥିତ, ଜଗତକୁ ରକ୍ଷା କରିବା ପାଇଁ ସେ ଆସିଛନ୍ତି, ଜଗତକୁ ପାଳନ କରିବେ ରକ୍ଷା କରିବେ ଏସବୁ ପାଇଁ ସେମାନେ ଆସିଛନ୍ତି, ତାଙ୍କର କଥା ସବୁ କୁହାଯିବ ବର୍ତ୍ତମାନ। ପ୍ରଭୁପାଦ ମହାରାଜ କହୁଛନ୍ତି ମନୁଙ୍କର ପ୍ରଥମ ପୁତ୍ର ହେଉଛନ୍ତି ପ୍ରିୟବ୍ରତ ଏବଂ ଉତ୍ତାନପାଦ ହେଉଛନ୍ତି ଦ୍ୱିତୀୟ ପୁତ୍ର, କିନ୍ତୁ ମୈତ୍ରମୁନି ସଙ୍ଗେ ସଙ୍ଗେ ଉତ୍ତାନପାଦଙ୍କର ପୁତ୍ର ଧ୍ରୁବ ମହାରାଜଙ୍କ କଥା କହିବାକୁ ଆରମ୍ଭ କଲେ, କାରଣ ମୈତ୍ରମୁନି ପୁଣ୍ୟକର୍ମର ବର୍ଣ୍ଣନା ଦେବା ନିମିତ୍ତ ଅତ୍ୟନ୍ତ ଆଗ୍ରହୀ ଥିଲେ। ଆ ପୂର୍ବରୁ ଅଧର୍ମ ବଂଶ ବିଷୟରେ କହୁଥିଲେ ନା, ତେଣୁ ଧ୍ରୁବ ମହାରାଜଙ୍କ ଜୀବନରେ ଯେଉଁ ଘଟଣାମାନ ଘଟିଯାଇଛି ତାହା ଭକ୍ତମାନଙ୍କ ପକ୍ଷରେ ଅତ୍ୟନ୍ତ ଆକର୍ଷଣୀୟ ଅଟେ। ପୁଣ୍ୟକର୍ମା ଧ୍ରୁବଙ୍କର କ୍ରିୟାକଳାପ ଶ୍ରବଣ କଲେ ବ୍ୟକ୍ତି ଭଗବତ ବିଶ୍ୱାସକୁ ବୃଦ୍ଧି କରିପାରେ ଏବଂ ପ୍ରତ୍ୟକ୍ଷ ଭାବରେ ଭଗବାନଙ୍କ ଠାରେ ସଂଯୋଗ ସ୍ଥାପନ କରିପାରେ, ଏବଂ ଏହିପରି ଭାବରେ ସେ ଖୁବ୍ ଶୀଘ୍ର ଦିବ୍ୟ ଭକ୍ତିଯୋଗ ସ୍ତରକୁ ଉନ୍ନତି ଲାଭ କରିପାରେ। ଯେଉଁମାନେ ଧ୍ରୁବ ମହାରାଜଙ୍କର ଚରିତ୍ର ଶ୍ରବଣ କରିବେ ସେମାନଙ୍କ ହୃଦୟରେ ତତ୍କ୍ଷଣାତ୍ ଭକ୍ତିଭାବ ଜାଗ୍ରତ ହୋଇଯିବ। ଏ ଧ୍ରୁବ ମହାରାଜଙ୍କ ଚରିତ୍ର ଶ୍ରବଣର ଫଳ ପ୍ରଭୁପାଦ ମହାରାଜ ମଧ୍ୟ କହୁଛନ୍ତି ଦ୍ୱାଦଶ ସ୍କନ୍ଧରେ, ଦ୍ୱାଦଶ ଅଧ୍ୟାୟରେ ମୈତ୍ରମୁନି କହିବେ ବିଦୁରଙ୍କୁ ଫଳ ସବୁ। ଆମେ ଗୋଟିଏ ଶ୍ଳୋକ ଆଜି କହିଲେ, ଆହୁରି ସାତଟି ଶ୍ଳୋକ, ଆହୁରି ଅଧିକ ଶ୍ଳୋକ ରହିଛନ୍ତି, ଆମେ ସାତ ଦିନ ଅନ୍ତର୍ଭୁକ୍ତ କରି ସାତଟି ଶ୍ଳୋକ କହିବା ଏ ଶ୍ରବଣର ଫଳ। ପ୍ରଭୁପାଦ ମହାରାଜ ମଧ୍ୟ ଏକଥା କହୁଛନ୍ତି, ଧ୍ରୁବ ମହାରାଜଙ୍କ କଥା ଯେଉଁମାନେ ଶ୍ରବଣ କରିବେ ସେମାନଙ୍କ ହୃଦୟରେ ତତ୍କ୍ଷଣାତ୍ ଭକ୍ତିଭାବ ଜାଗ୍ରତ ହୋଇଯିବ, ଭକ୍ତଙ୍କର ଚରିତ୍ର ନା। ତେଣୁ ନବମ ଅଧ୍ୟାୟରେ ନବମ ଶ୍ଳୋକରେ କହୁଛନ୍ତି, ଏକଦା ସୁରୁଚେ ପୁତ୍ରମ୍ ଅଙ୍କ ମାରୋପ୍ୟ ଲାଳୟନ୍ ଉତ୍ତମଂ ନାରୁକ୍ଷନ୍ତଂ ଧ୍ରୁବଂ ରାଜାଭ୍ୟନନ୍ଦତ। ଆମ କଥା କହୁଛ ସାଢ଼େ ଆଠଟା ହେବ ତ ନା କେତେ, ଯା ହଉ। ତେଣୁ ବର୍ତ୍ତମାନ ଧ୍ରୁବଙ୍କ କଥା ଆସିଗଲା। ଗୋଟେ ଥରେ ଏ ଉତ୍ତାନପାଦ ଦୁଇଟି ବିବାହ କରିଥିଲେ। ତାଙ୍କର ଜ୍ୟେଷ୍ଠ ପତ୍ନୀ ହେଉଛନ୍ତି ସୁନୀତି, କନିଷ୍ଠା ପତ୍ନୀ ହେଉଛନ୍ତି ସୁରୁଚି। ତେଣୁ ଗୋଟେ ଥର ତାଙ୍କର ଦୁଇ ପୁତ୍ର ଥିଲେ। ସୁରୁଚିଙ୍କ ପୁତ୍ର ହେଉଛନ୍ତି ଉତ୍ତମ, ସୁନୀତିଙ୍କ ପୁତ୍ର ହେଉଛନ୍ତି ଧ୍ରୁବ। ଏମାନେ ସବୁ ଛୋଟ ଛୋଟ ବୟସ, ଧ୍ରୁବର ବୟସ ମାତ୍ର 5 ବର୍ଷ ହୋଇଥିଲା ଏଇ ଘଟଣାରେ ଯେଉଁ କୁହାଯାଉଛି। ଧ୍ରୁବଙ୍କ ବୟସ ସେତେବେଳେ 5 ବର୍ଷ ହୋଇଥିଲା। ତେଣୁ ଉତ୍ତମ ଆଉ ଟିକେ ତାଙ୍କଠୁ ଛୋଟ, ଉତ୍ତମ ହେଉଛି ସାନ ଭାଇ, ବଡ଼ ଭାଇ ହେଉଛନ୍ତି ଧ୍ରୁବ। ତେଣୁ ଏକଦା ସୁରୁଚେ ପୁତ୍ରମ, ଯଦିଓ ଉତ୍ତାନପାଦଙ୍କ ଦୁଇ ପୁତ୍ର କିନ୍ତୁ ଏଠି ମୈତ୍ରମୁନି କହୁଛନ୍ତି ସୁରୁଚେ ପୁତ୍ରମ, ସୁରୁଚିଙ୍କର ପୁତ୍ର। ସୁରୁଚିଙ୍କର ପୁତ୍ର କହିଲେ ଉତ୍ତାନପାଦଙ୍କ ମଧ୍ୟ ପୁତ୍ର, କିନ୍ତୁ ଉତ୍ତାନପାଦ ଯେତେବେଳେ ସେଇ ପୁତ୍ରକୁ ତାକୁ ଟିକେ ଗେଲ କରୁଛନ୍ତି, ସେତେବେଳେ ସେ ଚିନ୍ତା କରୁଛନ୍ତି ଇଏ ମୋର କନିଷ୍ଠା ପତ୍ନୀଙ୍କର ପୁତ୍ର, ଏଇ ଭାବରେ ତାକୁ ଗେଲ କରୁଛନ୍ତି। ସେଥିପାଇଁ ମୈତ୍ରମୁନି ମଧ୍ୟ ସେ କଥାକୁ ସୁରୁଚେ ପୁତ୍ରମ ଅଙ୍କମ ଆରୋପ୍ୟ ଲାଳୟନ, ସିଂହାସନରେ ବସିଛନ୍ତି, ଉଚ୍ଚ ସିଂହାସନରେ ବସିଛନ୍ତି, କୋଳରେ ଧରିଛନ୍ତି, ଅଙ୍କମ ଆରୋପ୍ୟ ଲାଳୟନ ତାକୁ ଗେଲ କରୁଛନ୍ତି, ଲାଳନ ପାଳନ କରୁଛନ୍ତି, ଲାଳନ କରୁଛନ୍ତି। ଏଇଟାକୁ ଦେଖିଦେଲେ ଉତ୍ତମଂ ନାରୁକ୍ଷନ୍ତମ, ଉତ୍ତମକୁ ଦେଖିଦେଲେ ପିତାଙ୍କ କୋଳରେ ଛୋଟ ପିଲା, ଉତ୍ତମଙ୍କ ବୟସ 5 ବର୍ଷରୁ କମ୍, 4 ବର୍ଷ କି କେତେ ହେଇଥିବ, ତାଙ୍କ ବୟସ କେଉଁଠି ବର୍ଣ୍ଣନା କରାଯାଏନି, କିନ୍ତୁ ସେ ହେଉଛନ୍ତି ତାଙ୍କଠୁ କନିଷ୍ଠ, ଧ୍ରୁବଙ୍କଠାରୁ ଧ୍ରୁବଙ୍କର ସାନ ଭାଇ ସିଏ। କିନୁ ଧ୍ରୁବ ମଧ୍ୟ ବେଶୀ ବୟସ ନୁହଁ, 5 ବର୍ଷର ବାଳକ, ଛୋଟ ପିଲା। ତେଣୁ ସିଏ ଯେତେବେଳେ ଦେଖିଲେ ତାଙ୍କର ଭାଇ ଉତ୍ତମ ବସିଛି ପିତାଙ୍କ କୋଳରେ, ସିଏ ମଧ୍ୟ ଚାହିଁଲେ ପିତାଙ୍କ କୋଳରେ ବସିବା ପାଇଁ। ନ ଆରୁ ରୁକ୍ଷନ୍ତମ, କିନ୍ତୁ ବହୁତ ଉଚ୍ଚା ସିଂହାସନରେ ବସିଛନ୍ତି ସେ ପିତା ବସିଛନ୍ତି, ତେଣୁ ସିଏ ଯାଇପାରୁନାହାନ୍ତି, ଉଠିକି ଚଢ଼ିକି ଯାଇପାରୁନାହାନ୍ତି ସେଠିକି। ତେଣୁ ଧ୍ରୁବଂ ରାଜା ଭ୍ୟନନ୍ଦତ, ରାଜା ଦେଖୁଛନ୍ତି ଧ୍ରୁବ ଚେଷ୍ଟା କରୁଛି ଆସିବା ପାଇଁ, ଉପରକୁ ଆସିବା ପାଇଁ, ମୋ କୋଳକୁ ଆସିବା ପାଇଁ, କିନ୍ତୁ ଅଭ୍ୟନନ୍ଦ ତାକୁ ଆଉ କିଛି କହିଲେ ନାହିଁ ବା ତାଙ୍କୁ କିଛି ଉପରକୁ ଉଠାଇଲେ ନାହିଁ। ଅଭ୍ୟନନ୍ଦ ତ ସମାଦର କଲେ ନାହିଁ ତାଙ୍କୁ, ଯଦିଓ ପୁଅ ଚାହୁଁଛି, ଧ୍ରୁବ ଚାହୁଁଛି ଟିକେ ପିତାଙ୍କ କୋଳରେ ବସିବା ପାଇଁ, କିନ୍ତୁ ଉତ୍ତାନପାଦ ସେହି ତାଙ୍କର ଯେଉଁ କନିଷ୍ଠ ପୁତ୍ର ଉତ୍ତମକୁ ସେ ଗେଲ କରୁଛନ୍ତି ନା, କିନ୍ତୁ ଧ୍ରୁବକୁ ଆଉ ଚାହିଁଲେ ନାହିଁ, ଧ୍ରୁବ ଆଡ଼କୁ ଚାହିଁଲେ ନାହିଁ। କାହିଁକି ଚାହିଁଲେ ନାହିଁ, ସେଠି ତାଙ୍କର ଯେଉଁ କନିଷ୍ଠା ପତ୍ନୀ ସୁରୁଚି ସେଇଠି ଅଛନ୍ତି, ସୁରୁଚିଙ୍କ ଭୟରେ ସେ ଧ୍ରୁବକୁ ଆଉ ଆଣିପାରିଲେ ନାହିଁ, ତାଙ୍କୁ ମଧ୍ୟ ଗେଲ କରିପାରିଲେ ନାହିଁ। ସୁରୁଚିଙ୍କ ପ୍ରତି ଭୟ ଏତେ ଥିଲା, ସ୍ତ୍ରୈଣ ଥିଲେ ଏତେ, ସେ କହିବେ ନିଜେ କହିବେ, ଆଉ ପରେ କଥା ଆସିବ ତାଙ୍କ କଥା। ତେଣୁ ଏଇଟା ଭଗବାନଙ୍କ ବ୍ୟବସ୍ଥାରେ ତୟୋ ପ୍ରିୟା ପ୍ରିୟତ୍ୱେ ପ୍ରପଞ୍ଚୟନ ଧ୍ରୁବ ଚରିତ୍ର ମହାପଞ୍ଚଭୀର ଅଧ୍ୟାୟୀ। ଏଇ ଧ୍ରୁବଙ୍କ ଚରିତ୍ର ଯେତେବେଳେ କହିବା ପାଇଁ ଚାହୁଁଛନ୍ତି 5ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 8ରୁ 12 ଏ 5ଟି ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେଣୁ ସୁରୁଚେ ପୁତ୍ରେ ଉତ୍ତମ ସଂଜ୍ଞମ, ସୁରୁଚିଙ୍କର ପୁତ୍ର ହେଉଛନ୍ତି ଉତ୍ତମ, ଏବଂ ରାଜା ସୁରୁଚିଙ୍କର ଏଭଳି ବର୍ଷରେ ରହିଥିଲେ ପାଟି ଫିଟେଇ ପାରୁନଥିଲେ, ଯଦିଓ ସିଏ ପୁତ୍ରକୁ ଭଲ ପାଉଛନ୍ତି, ଧ୍ରୁବକୁ ମଧ୍ୟ ଭଲ ପାଉଛନ୍ତି, କିନ୍ତୁ ସିଏ ତାଙ୍କୁ ଆଉ ଆଣିପାରିଲେ ନାହିଁ ସୁରୁଚିଙ୍କ ଭୟରେ, ଏତେ ସେ ସ୍ତ୍ରୈଣ ଥିଲେ, ସୁରୁଚିଙ୍କର କଣ୍ଟ୍ରୋଲରେ ଏଭଳି ଭାବରେ ଥିଲେ। ଏ ଭଗବାନଙ୍କ ବ୍ୟବସ୍ଥାରେ ଏସବୁ ହେଲା, ଯଦି ନ ହୋଇଥାନ୍ତା ତାହେଲେ ଆଜି ଧ୍ରୁବ ଏଭଳି ସ୍ଥିତି ପ୍ରାପ୍ତ ହୋଇନଥାନ୍ତେ କି ଆଜି ଆମେ ତାଙ୍କ କଥା ଶ୍ରବଣ କରିନଥାନ୍ତେ। ଭଗବାନଙ୍କର ବ୍ୟବସ୍ଥା ସେଭଳି ଭାବରେ ହେଇଛି। ତେଣୁ ତଥା ଚିକିତ୍ସମାଣଙ୍କ ସ୍ୱପତ୍ନିଆ ସ୍ତନୟଂ ଧ୍ରୁବଂ ସୁରୁଚି ଶୃଣନ୍ତୁ ରାଜ୍ଞ ଶେର୍ଷମ ଆହତା ଆହାତି ଗର୍ଭିତା। ଯେତେବେଳେ ତଥା ଚିକିତ୍ସମାନଙ୍କ, ଯେତେବେଳେ ଧ୍ରୁବ ଚାହୁଁଛନ୍ତି ସେ ସିଂହାସନ ଉପରେ ବଢ଼ି ଉଠିବା ପାଇଁ, ବସିବା ପାଇଁ ପିତାଙ୍କ କୋଳରେ, ଏ ଚିକିତ୍ସମାନଙ୍କ ତା'ର ଏଇ କାର୍ଯ୍ୟକୁ ଦେଖିକରି ସପତ୍ନିଆ ସ୍ତନୟମ ଧ୍ରୁବମ୍, ସୁରୁଚି ସେଠି ବସିଛନ୍ତି ପାଖରେ, ସିଏ ଦେଖୁଛନ୍ତି, ସେ ଧ୍ରୁବକୁ ଦେଖିଲେ ସିଏ କ'ଣ ଚିନ୍ତା କରୁଛନ୍ତି, ଇଏ ହେଉଛି ସପତ୍ନିଆ ସ୍ତନୟ, ଇଏ ମୋର ସପତ୍ନୀ ସୌତନୀର ପୁତ୍ର ଧ୍ରୁବ, ସ୍ତନୟମ ଧ୍ରୁବମ୍, ଏଇ ମନରେ ଭାବନା ଆସୁଛି ସୁରୁଚିଙ୍କର। ତେଣୁ ସୁରୁଚି ଶୁଣନ୍ତୁ ରାଜ୍ଞ, ତେଣୁ ରାଜାଙ୍କୁ ଶୁଣେଇକିରି କହିଲେ, ଧ୍ରୁବଙ୍କୁ କହିବା ପାଇଁ ରାଜାଙ୍କୁ ଶୁଣେଇକିରି କହିଲେ, ଶୁଣନ୍ତୁ ରାଜ୍ଞ ଶୀର୍ଷମ ଆହତି ଗର୍ବିତା, ଶୀର୍ଷମ ଈର୍ଷାର ସହିତ କହିଲେ, ଈର୍ଷା ରହିଛି ବଡ଼ରାଣୀ, ସିଏ ବଡ଼ରାଣୀଙ୍କ ପୁତ୍ର, ସେ ରାଜା ହେବେ ନିୟମ ଅନୁସାରେ, ରାଜା ହେବା କଥା, କିନ୍ତୁ ଇଏ ଚାହୁଁଛନ୍ତି ମୋର ପୁତ୍ର ରାଜା ହେଉ, ତେଣୁ ଧ୍ରୁବଙ୍କୁ ସେ ଈର୍ଷା କରୁଛନ୍ତି, ତାଙ୍କର ମାଆଙ୍କୁ ମଧ୍ୟ ଈର୍ଷା କରୁଛନ୍ତି, ଏବଂ ରାଜା ତାଙ୍କୁ ବେଶୀ ଭଲ ପାଉଛନ୍ତି, ସୁନୀତିକି ଏତେ ଭଲ ପାଉନାହାନ୍ତି, ତେଣୁ ସୁରୁଚିଙ୍କର କଣ୍ଟ୍ରୋଲରେ ରହିଛନ୍ତି ରାଜା, ତାଙ୍କ ଇସାରାରେ ସେ କାର୍ଯ୍ୟ କରୁଛନ୍ତି, ତେଣୁ ଈର୍ଷା ପ୍ରଣୋଦିତ ହୋଇକରି ସେ ଅତି ଗର୍ବିତା, ରାଜା ଯେହେତୁ ତାଙ୍କୁ ବହୁତ ଭଲ ପାଉଛନ୍ତି ସେଥିପାଇଁ ତାଙ୍କର ଗର୍ବ ମଧ୍ୟ ବଢ଼ିଯାଇଛି। ଆଜି ସୁନୀତି ଯଦିଓ ପାଟରାଣୀ, କିନ୍ତୁ ତଥାପି ତାଙ୍କର କୌଣସି ଅଧିକାର ନାହିଁ, ଆମେ ଶୁଣିବା ତାଙ୍କ କଥା, ତାଙ୍କର କୌଣସି ଅଧିକାର ନାହିଁ, ବହୁତ ଅବହେଳିତ ହୋଇକି ରହିଛନ୍ତି, ସେ ରାଜା ରାଣୀ ହୋଇକିରି ମଧ୍ୟ ବହୁତ ଅବହେଳିତ ହୋଇକି ରହିଛନ୍ତି, ଏ କଥା ଆସିବ ତାଙ୍କ କଥା, ଏତେ ଗର୍ବ ସୁନୀତିଙ୍କର ଏତେ ଗର୍ବ ହୋଇଯାଇଛି, ଏବଂ ଈର୍ଷା ମଧ୍ୟ, କାରଣ ତାଙ୍କ ପୁତ୍ର ରାଜା ହୋଇପାରିବନି ନିୟମ ଅନୁସାରେ, ବଡ଼ ପୁତ୍ର ଜ୍ୟେଷ୍ଠ ପୁତ୍ର ଯେ ରାଜା ହେବା କଥା, ସେଇଥିପାଇଁ ତ ମହାଭାରତ ଯୁଦ୍ଧ ହୋଇଗଲା, ଧୃତରାଷ୍ଟ୍ର ସେ ଚାହୁଁଥିଲେ ଅନ୍ତତଃ ପକ୍ଷେ ମୁଁ ତ ଜ୍ୟେଷ୍ଠ ପୁତ୍ର ହୋଇଥିଲି, ମୁଁ ଅନ୍ଧ ହୋଇଗଲି, କିନ୍ତୁ ମୋର ଜ୍ୟେଷ୍ଠ ପୁତ୍ର କାହିଁକି ରାଜା ନ ହେବ, ସିଏ ତ ଅନ୍ଧ ନୁହଁ। ଏଇଭଳି ଭାବରେ ମହାଭାରତ ଯୁଦ୍ଧ ହୋଇଗଲା, ସବୁ କୌରବମାନଙ୍କର 500 ପୁତ୍ର ଯାକ ମୃତ୍ୟୁବରଣ କଲେ, ତେଣୁ ଆଜି କୁହନ୍ତି ସେଇ ମଧ୍ୟ ହିଷ୍ଟ୍ରି ରିପିଟ୍ସ ଇଟ୍ ସେଲ୍ଫ, ଏଇଟା ଅବଶ୍ୟ ଆଗୁଆ କଥା, ମହାଭାରତ କଥା ପରେ ଆସିବ, ଏଇଟା ସତ୍ୟଯୁଗର କଥା, ମହାଭାରତ କଥା ହେଉଛି ଦ୍ୱାପର ଯୁଗର କଥା। ହଁ, ଏ ମୋବାଇଲ କଥା ମଧ୍ୟ ଅଛି, ଏଇଟା ଲେଟେଷ୍ଟ ନ୍ୟୁଜ୍ ଏଇଟା। ତେଣୁ ମୋବାଇଲକୁ ସମସ୍ତେ ସାଇଲେଣ୍ଟ ମୋଡ୍ ରଖନ୍ତୁ, ଏଇଭଳି ଭାବରେ ନହେଲେ ସବୁବେଳେ ଚାଲିଥିବ, ମୋବାଇଲ କଥା ଚାଲିଥିବ, ଆମ କଥା ଚାଲିବ, ତାଙ୍କ କଥା ଚାଲିଥିବ। ତେଣୁ ତଥା ଚିକିତ୍ସମାଣଂ ତଂ ସପତ୍ନିଆ ସ୍ତନଂ ଧ୍ରୁବମ୍, ଶ୍ରୁଚି ଶୁଣନ୍ତୁ ରାଜ୍ଞମ୍, ଶୀର୍ଷମ ଆହତା ଆହା ଅତି ଗର୍ବିତା। ଏଇଭଳି ଭାବରେ କଥା କହିଲେ, ଯେଉଁ କଥା କି ଧ୍ରୁବଙ୍କୁ ଭଗବାନଙ୍କୁ ପ୍ରାପ୍ତ କରାଇଦେବ, ମାନେ ପ୍ରଥମେ ଧ୍ରୁବ ବହୁତ କ୍ରୋଧ ପ୍ରକାଶ କରିବେ, ଲାଗିବ ବହୁତ ପ୍ରତିକୂଳ ପରିସ୍ଥିତି ବୋଲି ଭାବିବେ, କିନ୍ତୁ ସେହି ପ୍ରତିକୂଳ ପରିସ୍ଥିତିରେ ସେ ଭଗବାନଙ୍କୁ ପ୍ରାପ୍ତ ହୋଇଯିବେ। ତେଣୁ କେତେବେଳେ କେଉଁ ପରିସ୍ଥିତି ଆସୁଛି ସେଟାକୁ ଆମେ ସବୁବେଳେ ଭଗବାନଙ୍କର କୃପା ହିସାବରେ ଧରିବା କଥା। ଆଉ ଯଦି ଏଭଳି କହିନଥାନ୍ତେ ସୁରୁଚି, ଏଭଳି ବାକ୍ୟ ବାଣ ପ୍ରୟୋଗ ନ କରିଥାନ୍ତେ, ଧ୍ରୁବ ଏତେ ତାଙ୍କର କ୍ରୋଧ ଏତେ ଆସିନଥାନ୍ତା, ବା ସେ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରିନଥାନ୍ତେ, ବା ଆଜି ସେ ଧ୍ରୁବ ଲୋକ ପ୍ରାପ୍ତ ହୋଇପାରିନଥାନ୍ତେ। ତେଣୁ ଯେଉଁ ପରିସ୍ଥିତି ଆସୁଛି ସେଟା ହେଉଛି ଭଗବାନଙ୍କର ଅନୁକମ୍ପା। ଭାଗବତମ 10:14 ବ୍ରହ୍ମା ଏହି ସ୍ତୁତିରେ କହିଛନ୍ତି, ଆମେ ଯେତେବେଳେ ବିଭିନ୍ନ ଅସୁବିଧା ପ୍ରାପ୍ତ ହେଉଛେ, ଏ ଆଜି ଧ୍ରୁବ ଏ ଅସୁବିଧା ପ୍ରାପ୍ତ ହେଲେ, ପ୍ରତିକୂଳ ପରିସ୍ଥିତି ପ୍ରାପ୍ତ ହେଲେ, ସେ ଭାବିଲେ ତାଙ୍କ ଜୀବନ ବୃଥା ହୋଇଗଲା, ଏଇଭଳି ଭାବରେ ତାଙ୍କୁ ଲାଗିବ, ଏତେ ଦୁଃଖ ଆସି ପହଞ୍ଚିଗଲା ତାଙ୍କ ଜୀବନରେ, ତାଙ୍କ ମା ମଧ୍ୟ କ୍ରନ୍ଦନ କରିବେ, ସେ ମଧ୍ୟ କ୍ରନ୍ଦନ କରିବେ, ବହୁତ କ୍ରୋଧ ପ୍ରକାଶ କରିବେ, କିନ୍ତୁ ଏଇଟା ହେଉଛି ବ୍ଲେସିଂ ଇନ୍ ଡିସ୍ଗାଇଜ୍, ଏଇଟା ମାନେ ଗୋଟେ ଛଦମ ଭାବରେ ଗୋଟେ ଆଶୀର୍ବାଦ ତାଙ୍କ ପାଇଁ ହୋଇଗଲା। ତାଙ୍କ ଯେଉଁ ମା ବିମାତା ଯେଉଁଭଳି ଭାବରେ କଟୁବାକ୍ୟ ପ୍ରୟୋଗ କଲେ, ଏ କଟୁବାକ୍ୟ ଯଦି ପ୍ରୟୋଗ କରିନଥାନ୍ତେ ତାହେଲେ ସେ ଭଗବାନଙ୍କୁ ପ୍ରାପ୍ତ ହୋଇନଥାନ୍ତେ। ତେଣୁ ଆମ ଜୀବନରେ ମଧ୍ୟ ସେହିଭଳି ଭାବରେ ବିଭିନ୍ନ ସମୟରେ ବିଭିନ୍ନ ସୁବିଧା ଆସୁଛି, କେତେବେଳେ ଅସୁବିଧା ମଧ୍ୟ ଆସୁଛି, ତେଣୁ ଅସୁବିଧାଟା ଯଦି ଆମର ନ ଆସିବ ତାହେଲେ ଆମେ ମଧ୍ୟ ସେହିଭଳି ଭାବରେ ଜୀବନରେ ଉନ୍ନତି କରିପାରିବା ନାହିଁ, ଯେଭଳି ଧ୍ରୁବ କରିପାରିଲେ ଆମେ ମଧ୍ୟ କରିପାରିବା ନାହିଁ। ଏ ଅସୁବିଧା ଆସୁଥିବାରୁ ଆମେ ଜୀବନରେ ଉନ୍ନତି କରିପାରିବା, ତେଣୁ ଅସୁବିଧାଟା ମଧ୍ୟ ଭଗବାନଙ୍କ କୃପା, ଏଇଟା ବ୍ରହ୍ମା କହିଛନ୍ତି ସେ କଥା। ତତେ ଅନୁକମ୍ପା ସୁସମୀକ୍ଷମାଣ, ଯଦି ଆମର କିଛି ଅସୁବିଧା ପରିସ୍ଥିତି ପଡ଼ିଛି, ବହୁତ ବିପଦ ପଡ଼ିଯାଇଛି, ବହୁତ ଆମେ ବ୍ୟତିବ୍ୟସ୍ତ ହୋଇଯାଉଛେ, ବହୁତ ଭୟ ହୋଇଯାଉଛେ, ଆମର ଏତେ ବିପଦପୂର୍ଣ୍ଣ ପରିସ୍ଥିତି ରହିଛି, କିନ୍ତୁ ସେଇଠି ଆମେ ଏଇ କଥା ଚିନ୍ତା, ଏଇଟା ପରୀକ୍ଷା, ଏଇଟା ଆମ ପାଇଁ ପରୀକ୍ଷା, ସେଇଟା ଆମେ ଚିନ୍ତା କରିବା କଥା, ଇଏ ହେଉଛି ଭଗବାନଙ୍କର କୃପା ଅନୁକମ୍ପା ସୁସମୀକ୍ଷମାଣ। ଯଦି ଆମେ ଠିକ୍ ଭାବରେ ଚିନ୍ତା କରିବା ତାହେଲେ ଏହିଭଳି ଭାବରେ ଭାବିବା, ଭୁଞ୍ଜାନ ଏବାତ୍ମ କୃତମ ବିପାକମ, ଆମେ ଯେଉଁ ଦୁଃଖ କଷ୍ଟ ପ୍ରାପ୍ତ ହେଉଛେ ଏଇଟା ଆମ ପୂର୍ବ କର୍ମର ଫଳ ଅନୁସାରେ ଆମେ ପ୍ରାପ୍ତ ହେଉଛେ। ହୃଦ୍ଭାଗ ପୂର୍ବୀର ବିଧନ ନମସ୍ତେ ଜୀବିତ ଯେଉଁ ମୁକ୍ତି ପଦେ ସଦାୟ ଭାଗ। ଏହିଭଳି ଭାବରେ ଯଦି ଆମେ ଚିନ୍ତା କରି ଜୀବନ ଧାରଣ କରିବା, ଭଗବାନଙ୍କର ଶରଣରେ ଯିବା, ତାହେଲେ ଯଦି ଆମେ କେବଳ ଜୀବନ ଧାରଣ କରିବା ତାହେଲେ ଆମେ ମୁକ୍ତି ପାଇବା ପାଇଁ ହକଦାର ହୋଇଯିବା। ମୁକ୍ତି ପଦେ ସଦାୟ ଭାଗ, ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ଦଶମ ସ୍କନ୍ଧ 14 ଅଧ୍ୟାୟରେ ବ୍ରହ୍ମାଣ୍ଡ ତାଙ୍କ ସ୍ତୁତିରେ କହିଛନ୍ତି, ଏଇ ଯେଉଁ ଆମର ଦୁଃଖ ଆସୁଛି ଏଇଟା ଭଗବାନଙ୍କର କୃପା। କୁରୁ ସଭାତଳେ ଶୁଣି ଦ୍ରୌପଦୀର ଜଣାଣ, କୁରୁ ସଭାତଳେ ଶୁଣି ଦ୍ରୌପଦୀର ଜଣାଣ, କୋଟି ବସ୍ତ୍ର ଦେଇ ହେଳେ ଲଜା କଲ ବାରଣ, କୋଟି ବସ୍ତ୍ର ଦେଇ ହେଳେ ଲଜା କଲ ବାରଣ, ଆରେ ନୀଳ ଶୈଳ ପ୍ରବଳ ମତ ବାରଣ, ପ୍ରବଳ ମତ ବାରଣ, ଆରତ ନଳିନୀବ ନାକୁ ପର ଦଳନ। ଗୀତ ବୋଲିବା ଏଇଭଳି ଭାବରେ ଆପଣ ଜାଣନ୍ତି ସବୁ ଯେତେ ଦୁଃଖରେ ସବୁ ପଡ଼ିଛନ୍ତି ଭଗବାନଙ୍କୁ ସ୍ମରଣ କରି ଭଗବାନଙ୍କୁ କୃପାରୁ ସେ ରକ୍ଷା ପାଇଛନ୍ତି, ଭଗବାନ ପ୍ରାପ୍ତ ହୋଇଯାଇଛନ୍ତି। ତେଣୁ ସେହିଭଳି ଭାବରେ ଧ୍ରୁବଙ୍କ ଜୀବନରେ ଯେଉଁ ଆସିଲା, ମା ଯେଉଁ କଥା କହିବେ, କଟୁ ବାକ୍ୟ ପ୍ରୟୋଗ କରିବେ, ଏ ଧ୍ରୁବଙ୍କ ପ୍ରତି ଆଶୀର୍ବାଦ ହୋଇଗଲା। ଆମର କହିବାର ଉଦ୍ଦେଶ୍ୟ ଥିଲା ସେଇଟା। ତେଣୁ ଭାବାର୍ଥରେ ମଧ୍ୟ ପ୍ରଭୁପାଦ ମହାରାଜ କହୁଛନ୍ତି, ଅବଶ୍ୟ ରାଜା ଉତ୍ତାନପାଦ ତାଙ୍କ ଦୁଇ ପୁତ୍ର ଉତ୍ତମ ଓ ଧ୍ରୁବ ଉଭୟଙ୍କ ପ୍ରତି ସମାନ ଭାବେ ସ୍ନେହାସ୍ପଦ ଥିଲେ, ତେଣୁ ସେ ସ୍ୱାଭାବିକ ଭାବେ ଧ୍ରୁବ ଓ ଉତ୍ତମ ଉଭୟଙ୍କୁ କୋଳରେ ଧରିବାକୁ ଇଚ୍ଛା କରୁଥିଲେ, କିନ୍ତୁ ରାଣୀ ସୁରୁଚିଙ୍କ ପ୍ରତି ତାଙ୍କର ଅଧିକ ସ୍ନେହ ଥିବା ହେତୁ ତାଙ୍କର ହୃଦଗତ ଭାବ ସତ୍ତ୍ୱେ ସେ ଧ୍ରୁବ ମହାରାଜଙ୍କୁ ସମାଦର କରିପାରିଲେ ନାହିଁ। ରାଣୀ ଧ୍ରୁବକୁ ଈର୍ଷା କରୁଛନ୍ତି, ତେଣୁ ସେ ଆଉ ଧ୍ରୁବଙ୍କୁ ଆଦର କରିପାରିଲେ ନାହିଁ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ନାରୀ ପ୍ରକୃତି ସର୍ବତ୍ର ବିଦ୍ୟମାନ, ନାରୀ ପ୍ରକୃତି ଯେଉଁ ରହିଛି ଈର୍ଷା କରିବାଟା ଏଠି ସବୁଟା ରହିଛି, ବା ଯେଉଁ ସୌତୁଣୀ ସ୍ୱଭାବ ଯେଉଁ ରହିଛି ଏଇଟା ସବୁ ସମସ୍ତଙ୍କ, ରାଣୀ ହୁଅନ୍ତୁ ବା ଯିଏ ବି ହୁଅନ୍ତୁ, ସମସ୍ତଙ୍କ ପାଖରେ ସେଇଟା ବିଦ୍ୟମାନ ବୋଲି ପ୍ରଭୁପାଦ ମହାରାଜ କହୁଛନ୍ତି। ତେଣୁ ଏ ବର୍ତ୍ତମାନ ସୁରୁଚି କ'ଣ କହିବେ ଆମେ ଶୁଣିବା। କହୁଛନ୍ତି, 9 ବର୍ଷ ନୃପତେ ଧିସ୍ନ୍ୟଂ ଭଗବାନ ଆରୋଢ଼ୁ ମହତି ନ ଗୃହୀତ ମୟା ଦତ୍ତ୍ୱଂ କୁକ୍ଷାବପି ନୃପାତ୍ମଜ। ଏଇ ବାକ୍ୟବାଣ ପ୍ରୟୋଗ ହେଲା, ବାକ୍ୟବାଣ କହିବେ, 9 ବର୍ଷ ନୃପତେ ଅଧିସ୍ନ୍ୟ, ଏ ବର୍ଷ ବହୁତ କୋମଳ ଭାବରେ କଥା କହୁଛନ୍ତି କିନ୍ତୁ ବହୁତ ତୀକ୍ଷ୍ଣ କଥା କହୁଛନ୍ତି, ବର୍ଷ ସମ୍ବୋଧନ କରୁଛନ୍ତି କିନ୍ତୁ ମନରେ ଭାବ ରହୁଛି କେମିତି ତୁ ଶୀଘ୍ର ମରିଯା, ବହୁ ଉପରକୁ ବହୁତ ସ୍ନେହପୂର୍ଣ୍ଣ କଥା କହୁଛନ୍ତି, ବର୍ଷ ସମ୍ବୋଧନ କରୁଛନ୍ତି, 9 ବର୍ଷ ନୃପତେ ଅଧିସ୍ନ୍ୟ, ଏ ବର୍ଷ ତୁ ରାଜାଙ୍କର ଆସନରେ ବସିପାରିବୁ ନାହିଁ, ନୃପତେ ଅଧିସ୍ନ୍ୟ ଭଗବାନ ଆରୋଢ଼ ମରତି, ତମେ ଆରୋହଣ କରିପାରିବ ନାହିଁ, ତମ ଯୋଗ୍ୟ ନୁହଁ ସେଥିପାଇଁ, ନ ଗୃହୀତ ମୟା ଦତ୍ତ, ନା କାହିଁକି ମୋର, ମୁଁ ତାଙ୍କର ପୁତ୍ର, ନା ପୁତ୍ର ହେଲେ କ'ଣ ହେବ, ନ ଗୃହୀତ ମୟା ଦତ୍ତ୍ୱ, ମୋର ଗର୍ଭରେ ତମେ ଆସିନାହ, କୁଖୁଆବପି ନୃପାତ୍ମଜ, ତମର ପିତା ହେଲେ କ'ଣ ହେବ, କିନ୍ତୁ ତମେ ମୋର ପୁତ୍ର ନୁହଁ, ତମେ ଅନ୍ୟ ଜଣେ ସ୍ତ୍ରୀର ପୁତ୍ର, ମୋର ପୁତ୍ର ନୁହଁ। ଏ ଆରମ୍ଭ ହେଲା କଥା, କଟୁବାକ୍ୟ ଆରମ୍ଭ ହେଲା। ନୃପାତ୍ମଜ, କିନ୍ତୁ ନୃପାତ୍ମଜ ତମେ ନୃପଙ୍କର ରାଜାଙ୍କର ପୁତ୍ର ହେଲେ ମଧ୍ୟ କିନ୍ତୁ ମୋର କୁକ୍ଷୀରେ ଆସିନା, ମୋର ଗର୍ଭରେ ଆସିନା, ତେଣୁ ତମେ ରାଜା ଆସନରେ ବସିପାରିବ ନାହିଁ, ମୋ ପୁତ୍ର ବସିବ, ଉତ୍ତମ ବସିବ, ରହିଛି ନା ଇର୍ଷା ରହିଛି, ଧ୍ରୁବ ରାଜା ହୋଇଯିବ, ମୋ ପୁତ୍ର ହୋଇପାରିବ ନାହିଁ, କାରଣ ଧ୍ରୁବ ହେଉଛି ବଡ଼ ପୁଅ, ସେଥିପାଇଁ ଇର୍ଷା ରହିଛି, ରାଣୀଙ୍କ ପ୍ରତି ମଧ୍ୟ ଗର୍ବ ରହିଛି, ସୁରୁଚିଙ୍କ ପ୍ରତି ଗର୍ବ ରହିଛି, ତେଣୁ ଗର୍ଭୋକ୍ତି ମେବା ତିନୋଟି ଶ୍ଳୋକରେ କହିବେ, ତାଙ୍କ ବାକ୍ୟବାଣ ପ୍ରୟୋଗ କରିବେ ତିନୋଟି ଶ୍ଳୋକରେ, ଏଠି ଭାବାର୍ଥରେ ପ୍ରଭୁପାଦ ମହାରାଜ କହୁଛନ୍ତି ସୁରୁଚି ପରୋକ୍ଷରେ ଧ୍ରୁବ ମହାରାଜଙ୍କୁ ଜଣାଇଦେଲେ ଯେ ଯଦିଓ ସେ ରାଜତ ନୁହେଁ ତଥାପି ସେ ଏକ ଅବୈଧ ପୁତ୍ର ରୂପେ ଗୃହୀତ ହୁଅନ୍ତି, ବୈଧ ପୁତ୍ର ନୁହଁ ବୋଲି କହିବା ପାଇଁ ଚାହିଁଲେ ସେ, କାରଣ ସେ ଅନ୍ୟ ରାଣୀଙ୍କ ଗର୍ଭରେ ଜନ୍ମଲାଭ କରିଛନ୍ତି, ତେଣୁ ସେ ସୁନିଧି ବିଷୟରେ କହିବେ, ସୁନିଧି ତାଙ୍କ କଥା କହିବେ, ସେ ନିଜକୁ ଏମିତିକି ଦାସୀ ବୋଲି ମଧ୍ୟ ରାଜା ତାଙ୍କୁ ଗ୍ରହଣ କରୁନାହାନ୍ତି, ଏତେ ଅବହେଳିତ ହୋଇକି ରହିଥିଲେ ସୁନିଧି, ବହୁତ ତାଙ୍କର ଭଲ ଗୁଣ ଥିଲା, ଏସବୁ ଆମକୁ ଶୁଣିବା, ତେଣୁ ତିନୋଟି ଶ୍ଳୋକରେ କଥା କହିବେ, ତାଙ୍କ ବାକ୍ୟବାଣ ପ୍ରୟୋଗ କରିବେ ସୁରୁଚି ତିନୋଟି ଶ୍ଳୋକରେ, ପ୍ରଥମ ଶ୍ଳୋକରେ ଏ କଥା କହିଦେଲେ, ବହୁତ କଣିଆ କଥା କହୁଛନ୍ତି କିନ୍ତୁ ଭିତରେ ବହୁତ କ'ଣ ଇଚ୍ଛା ହେଉଛି କେମିତି ଶୀଘ୍ର ମରିଯାଉ, ଏଇଭଳିଆ କଥା କହିବେ, ତେଣୁ କହୁଛନ୍ତି, ତାପରେ କହୁଛନ୍ତି ବାଳସୀ ବାଳସୀ ବତ ନାତ୍ମାନମ୍ ଅନ୍ୟ ସ୍ତ୍ରୀ ଗର୍ଭ ସମ୍ଭୁତମ୍, ମୋର ଗର୍ଭରେ ଆସିନାହ, ତୁମେ ବାଳକ, ତୁମେ ମୂର୍ଖ, ତୁମେ ଜାଣିପାରୁନାହ, ବାଳସ୍ମୀ ବାଳସୀ ବତ ନାତ୍ମାନମ୍ ଅନ୍ୟ ସ୍ତ୍ରୀ ଗର୍ଭ ସମ୍ଭୁତମ୍, ମୋର ଗର୍ଭରେ ତୁମେ ଆସିନ, ଅନ୍ୟ ସ୍ତ୍ରୀର ଗର୍ଭରେ ଆସିଛ, ତେଣୁ ତୁମେ ରାଜାଙ୍କ ଆସନରେ ବସିପାରିବ ନାହିଁ, ନୂନମ୍ ବେଦ ଭବାନ ଯଶ୍ୟ ଦୁର୍ଲଭେ ଅର୍ଥ ଅର୍ଥେ ମନୋରଥ, ତେଣୁ ତୁମର ଏ ଯେଉଁ ମନୋରଥ ରହିଛି ଏଇଟା ଦୁର୍ଲଭ, ଏଇଟା ପ୍ରାପ୍ତ ହୋଇପାରିବ ନାହିଁ, ଦୁର୍ଲଭ, ଏ ରାଜ ସିଂହାସନରେ ବସିବା ତୁମ ପାଇଁ ଦୁର୍ଲଭ, ତୁମେ ବସିପାରିବ ନାହିଁ, ତୁମେ ମୋ ଗର୍ଭରେ ଆସିନ, ତେଣୁ ଧ୍ରୁବ ମହାରାଜ ଏକ ଛୋଟ ପିଲା ଥିଲେ, ତାଙ୍କର ପିତାଙ୍କ ପ୍ରତି ସ୍ୱାଭାବିକ ସ୍ନେହ ଥିଲା, କିନ୍ତୁ ସେ ଜାଣିନଥିଲେ ଯେ ଦୁଇ ମାତାଙ୍କ ମଧ୍ୟରେ କିଛି ପାର୍ଥକ୍ୟ ଅଛି ବୋଲି, ଇଏ ମା ସିଏ ମା ଭାବୁଛନ୍ତି, ସେ ଧ୍ରୁବ ଦେଖୁନଥିଲେ, ଭେଦ ଦେଖିନଥିଲେ, କିନ୍ତୁ ସୁରୁଚି ଧ୍ରୁବଙ୍କ ପ୍ରତି ବହୁତ ଈର୍ଷା ରହିଛି, କାରଣ ସେ ରାଜା ହୋଇପାରିବେ, ଜ୍ୟେଷ୍ଠ ପୁତ୍ର ସେ, କିନ୍ତୁ ଧ୍ରୁବଙ୍କର ଏସବୁ ଭେଦ ନଥିଲା, ସେ ମାଆକୁ ଯେଉଁଭଳି ଭାବରେ ଚିନ୍ତା କରୁଥିଲେ, ଇଏ ମଧ୍ୟ ସେଇଭଳି ଭାବରେ ମା ବୋଲି ତାଙ୍କୁ ସମ୍ବୋଧନ କରୁଥିଲେ, ତେଣୁ ତୃତୀୟ ଶ୍ଳୋକରେ କହୁଛନ୍ତି ତପସ୍ୟା ଆରାଧ୍ୟ ପୁରୁଷଂ ତସୈବାନୁ ଗ୍ରହେଣମେ ଗର୍ଭେ ତ୍ୱଂ ସାଧୟାତ୍ମାନଂ ଯଦିଚ୍ଛ ସେ ନୃପାସନମ୍, କହିଲେ ତପସ୍ୟା ଆରାଧ୍ୟ, ଯଦି ଧ୍ରୁବ କହିବେ ଦୁର୍ଲଭ ରାଜାଙ୍କର ଆସନ ଦୁର୍ଲଭ, ଏ ସୁଲଭ କେମିତି ହେବ ତାହେଲେ, ଯଦି ଦୁର୍ଲଭ କହୁଛ, ଯଦି ଧ୍ରୁବ ଚିନ୍ତା କରିବେ, ତେଣୁ ବର୍ତ୍ତମାନ ସୁରୁଚି କହୁଛନ୍ତି ଯେ ତପସ୍ୟା ଆରାଧ୍ୟ ପୁରୁଷଂ, ତମେ ଯଦିଓ ଦୁର୍ଲଭ ତମେ ପ୍ରାପ୍ତ ହୋଇପାରିବ, ଗୋଟିଏ ଉପାୟ ଅଛି, ନା କ'ଣ ସେ ଉପାୟ, ନା ତପସ୍ୟା କର, ତପସ୍ୟା ଆରାଧ୍ୟ ପୁରୁଷଂ, କାହାର ଆରାଧନା କର, ନା ପୁରୁଷ ଭଗବାନ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କର ଆରାଧନା କର, ପୁରୁଷ ପୁରୁଷଂ ଶାଶ୍ୱତଂ ଦିବ୍ୟଂ ଆଦି ଦେବଂ ଅଜଂ ବିଭୁ, ଯେମିତି ଅର୍ଜୁନ କହିଥିଲେ ଭଗବାନଙ୍କୁ ଦଶମ ଅଧ୍ୟାୟରେ ଭଗବତ ଗୀତାରେ, ପରମ ବ୍ରହ୍ମ ପରମ ଧାମ ପବିତ୍ରଂ ପରମଂ ଭଗବାନ ପୁରୁଷଂ ଶାଶ୍ୱତଂ ଦିବ୍ୟଂ ଆଦି ଦେବଂ ଅଜଂ ବିଭୁ, ଭଗବାନ ଜ୍ଞାନ ପ୍ରାପ୍ତ ହେଲା ପରେ ଅର୍ଜୁନ ଭଗବାନଙ୍କୁ ଏହିଭଳି ଭାବରେ ସ୍ତୁତି କରିଥିଲେ, ତେଣୁ ଏଠି ଆମର ଆଚାର୍ଯ୍ୟମାନେ କହୁଛନ୍ତି ପ୍ରକୃତରେ ସୁରୁଚି ଭକ୍ତ ନଥିଲେ, କିନ୍ତୁ କିନ୍ତୁ ଭକ୍ତ ବୋଲି ପ୍ରତିପାଦନ କରିବା ପାଇଁ ଏକଥା କହିଲେ, ସେ ସତ ଯେମିତି ସେ ଜଣେ ଭକ୍ତ ରାଜାଙ୍କୁ ଖୁସି କରିବା ପାଇଁ ଏକଥା କହିଲେ, ଭକ୍ତି କଥା କହିଲେ, ଉତ୍ତାନପାଦ ଭଗବାନ ଭକ୍ତ, ଉତ୍ତାନପାଦ ଭଗବଧାମ ପ୍ରାପ୍ତ ହୋଇଛନ୍ତି, ଆମେ ଦ୍ୱିତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଉତ୍ତାନପାଦ ମଧ୍ୟ ଭଗବଧାମକୁ ଯାଇଛନ୍ତି, ପ୍ରିୟବ୍ରତ ଯାଇ ବହୁତ ଲିଷ୍ଟ ରହିଛି କିଏ କିଏ ସବୁ ଯାଇଛନ୍ତି, ଦ୍ୱିତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟରେ ମଧ୍ୟ ବର୍ଣ୍ଣନା କରାଯାଇଛି ଏକଥା, ତେଣୁ ଯାହା ହେଉ ସେ କହୁଛନ୍ତି, ସୁରୁଚି କହୁଛନ୍ତି ତପସ୍ୟା ଆରାଧ୍ୟ ପୁରୁଷଂ, ପୁରୁଷଙ୍କ ହେଲେ ଭଗବାନ, ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣ, ତାଙ୍କୁ ତାଙ୍କ ପାଇଁ ତପସ୍ୟା କର ବା ତାଙ୍କ ଆରାଧନା କର ନା କାହିଁକି ନା ତାଙ୍କର ଅନୁଗ୍ରହ ହେଲେ ତସୈବ ଅନୁଗ୍ରହେଣ ମେ, ତାଙ୍କର ଯଦି ଅନୁଗ୍ରହ ହେବ, ଭଗବାନ ଯଦି ଅନୁଗ୍ରହ କରିବେ ତାହେଲେ ଗର୍ଭେ ତ୍ୱଂ ସାଧୟତ୍ ମହାନନ୍ଦ, ମୋର ଗର୍ଭରେ ଆସିବା ପାଇଁ ତୁମେ ତାଙ୍କୁ ପ୍ରାର୍ଥନା କରିବ। ଗର୍ଭେ ତ୍ୱଂ ସାଧୟତ୍ ମହାନମ୍ ଯଦିଚ୍ଛସି ଉପାସନମ୍, ଯଦି ତୁମେ ରାଜାଙ୍କର ଆସନ ଚାହୁଁଛ ତାହେଲେ ମୋର ଗର୍ଭକୁ ଆସ। ଯେଉଁ ରାଣୀଙ୍କର ପ୍ରକୃତରେ ସୁରୁଚିଙ୍କର ମନୋଭାବ ହେଉଛି କ'ଣ ନା ତୁମେ ଭଗବାନଙ୍କୁ ଆରାଧନା କରିବା, ଭଗବାନ ପ୍ରାପ୍ତ ହେବା ତ ଏତେ ସହଜ ନୁହଁ, ତୁମେ ଏ ଶରୀରକୁ ଆଗ ତ୍ୟାଗ କର, ଶରୀରକୁ ତ୍ୟାଗ ହେଲା ପରେ ତୁମେ ମୋ ଗର୍ଭରେ ଆସିଲେ ଯାଇକି ଚିନ୍ତା କରିବା ସେତେବେଳେ କଥା, ତୁମେ ଆଗ ମର। ଏଇଟା ହେଉଛି ପ୍ରଥମ ତାଙ୍କର ମନଗତ ଭାବନା, ଆଚାର୍ଯ୍ୟମାନେ ଏଇଟା କହିଛନ୍ତି ମନଗତ ଭାବନା, ତୁ ମରିଯା ଶୀଘ୍ର। କିନ୍ତୁ କଥା ଅଲଗା ପ୍ରକାର, ଭକ୍ତ ଭଳି କଥା କହୁଛନ୍ତି, କିନ୍ତୁ ଏଇଟା ଧ୍ରୁବକୁ ବହୁତ ସାହାଯ୍ୟ କଲା, ଧ୍ରୁବ ଲୋକ ପ୍ରାପ୍ତି କରାଇଦେଲା। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ପୁରୁଷ ମହାରାଧ୍ୟ ଦିଏ ଯେଉଁ କହିଲେ, ହରି ସନ୍ତୋଷ୍ୟତ୍ୱଂ ଶୀଘ୍ରଂ ପ୍ରିୟସ୍ୱ ତ୍ୱନ୍ ମାତରମ୍, ତୁମେ ହରିଙ୍କର ସନ୍ତୋଷ ବିଧାନ କର, ଶୀଘ୍ର ତାଙ୍କର ସନ୍ତୋଷ ବିଧାନ କର, ତାହେଲେ ତୁମେ ରାଜାଙ୍କ ଆସନରେ ବସିପାରିବ। ତ୍ୱନ୍ ମାତରମ୍ ଅହମ୍ ରୁଦନ୍ତୀ ପଶ୍ୟମ୍ ଅମି ଏତ୍ୟେବଂ ତବଚ ମମଚ ସୁଖଂ ଭବତିତି ଭାବ। ତେଣୁ ତାଙ୍କ ମନର ଭାବ ହେଉଛି ତୁମେ ଶୀଘ୍ର ମରିଯାଅ, ତୁମେ ଶୀଘ୍ର ମରିଲେ ତୁମ ମା କ୍ରନ୍ଦନ କରିବେ, ରୁଦନ୍ତୀ ତୁମ ମା କ୍ରନ୍ଦନ କରିବେ, ଏଇଟାକୁ ଦେଖି ମୁଁ ଆନନ୍ଦିତ ହେବି, ମୁଁ ସୁଖପ୍ରାପ୍ତ ହେବି, ଏଇଭଳି ଭାବରେ ମନର ଭାବ ହେଉଛି ଏଇଟା, ଏଭଳି ଭାବରେ କଥା କହୁଛନ୍ତି। କିନ୍ତୁ ଭଗବାନ କଥା କହିଦେଲେ, ଯେନ ତେନ ପ୍ରକାରେଣ ମନ କୃଷ୍ଣ ନିବେଶେତ୍, ଯେତେବେଳେ ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏଇ ଶ୍ଳୋକରେ ଆମେ କଥା ବିଶ୍ରାମ ଦେବା, ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏ କଥା ରହିଛି ଯେ, ବହୁତ ବିରାଟ ପ୍ରସଙ୍ଗ ରହିଛି, ଆମେ ଖାଲି ସଂକ୍ଷେପରେ କହିବା। ଯେତେବେଳେ ଯେଉଁ ଯୁଧିଷ୍ଠିର ମହାରାଜଙ୍କର ରାଜସଭାରେ ସେ କରୁଥିଲେ ଯେଉଁ ଯଜ୍ଞ କରୁଥିଲେ, ରାଜସ୍ୱ ଯଜ୍ଞ କରୁଥିଲେ, ସେହି ସମୟରେ ଭଗବାନ କୃଷ୍ଣ ସେଇଠି ଥିଲେ। ତେଣୁ କୃଷ୍ଣ ଯେଉଁ ପ୍ରଶ୍ନ ପଚରା ହେଲା ଯେ କିଏ ସବୁଠୁ ଶ୍ରେଷ୍ଠ ଆରାଧ୍ୟ, ଯେତେବେଳେ ଶ୍ରେଷ୍ଠ ଆରାଧ୍ୟ କଥା ଆସିଲା, ସହଦେବ କହିଲେ ଶ୍ରେଷ୍ଠ ଆରାଧ୍ୟ ହେଉଛନ୍ତି ଭଗବାନ କୃଷ୍ଣ। ତେଣୁ ତାଙ୍କର ଯେତେବେଳେ ଆରାଧନା କରାଯାଉଥିଲା, ପ୍ରଥମ ପୂଜା ଅଗ୍ର ପୂଜା କରାଯାଉଥିଲା, ସେହି ସମୟରେ ଶିଶୁପାଳ ବହୁତ ପ୍ରକାର ଭଗବାନଙ୍କୁ ବହୁତ ପ୍ରକାର ଅପମାନ ସୂଚକ କଥା କହିଥିଲା। ତେଣୁ ସବୁ ଯେତେ ଭଗବାନଙ୍କର ଭକ୍ତମାନେ ସବୁ ଥିଲେ ବହୁତ କ୍ରୋଧିତ ହେଉଥିଲେ, ସମସ୍ତେ ଚାହୁଁଥିଲେ ଶିଶୁପାଳକୁ ହତ୍ୟା କରିବା ପାଇଁ, କିନ୍ତୁ ଭଗବାନ ତାଙ୍କୁ ଅଟକେଇଲେ, କହିଲେ ନା ନା ତୁମେ ଅପେକ୍ଷା କର, କାରଣ ସେ କଥା ଦେଇଥିଲେ ତାଙ୍କ ମାଆଙ୍କୁ 100ଟି ଅପରାଧ ସେ ସହିବେ। ତେଣୁ ଯେତେବେଳେ 100ଟି ଅପରାଧ କରିଦେଲେ, ସେତେବେଳେ ସମସ୍ତଙ୍କ ସାମ୍ନାରେ ଭଗବାନ ତାଙ୍କର ସୁଦର୍ଶନ ଚକ୍ର ଦ୍ୱାରା ସେ ଶିଶୁପାଳର ଶିରଚ୍ଛେଦ କରିଦେଲେ, ଏବଂ ସମସ୍ତଙ୍କ ସାମ୍ନାରେ ସେଇ ଶିଶୁପାଳ ଶରୀରରୁ ଗୋଟେ ଜ୍ୟୋତି ଆସି ଭଗବାନଙ୍କ ଶରୀରରେ ମିଶିଗଲା। ଏଇଟା ଦେଖି ଯୁଧିଷ୍ଠିର ମହାରାଜ ଆଶ୍ଚର୍ଯ୍ୟ ହୋଇଗଲେ। ତେଣୁ ଯୁଧିଷ୍ଠିର ମହାରାଜ ପ୍ରଶ୍ନ ପଚାରିଥିଲେ ଯେ କାହିଁକି, ଯେ ଯେଉଁ ବେଣ ରାଜା, ଏଇ ଯେଉଁ ଆମର ଆସିବ ବେଣ କଥା ଆସିବ, ଏଇ ଧ୍ରୁବ ମହାରାଜଙ୍କର ବଂଶ ପରମ୍ପରାରେ ଆସିବେ ବେଣ, ସିଏ ବେଣ ଭଗବାନଙ୍କର ଦ୍ରୋହ କରିକିରି ନର୍କ ପ୍ରାପ୍ତି ହେଉଥିଲେ, କିନ୍ତୁ ଶିଶୁପାଳ ଜନ୍ମରୁ ଭଗବାନଙ୍କୁ ଅପମାନ କରୁଛନ୍ତି, ବହୁତ ପ୍ରକାର ଅପରାଧ କରିଛନ୍ତି ଭଗବାନ ପ୍ରତି, କିନ୍ତୁ ସେ ଏଭଳି ଭାବରେ ସାଯୁଜ୍ୟ ମୁକ୍ତି କିଭଳି ପ୍ରାପ୍ତ ହେଲେ, ଏହି ପ୍ରଶ୍ନର ଉତ୍ତରରେ ନାରଦ ମୁନି ବହୁତ କଥା କହିଛନ୍ତି। ସେଇଥିରେ ଗୋଟେ କଥା ଆସୁଛି, ଯେନ ତେନ ପ୍ରକାରେଣ ମନ କୃଷ୍ଣ ନିବେଶ, ଗୋପ୍ୟ କାମାତ୍ ଭୟାତ୍ କଂସୋ ସ୍ନେହାତ୍ ଜୁୟଂ ଭକ୍ତ୍ୟା ଭୟଂ ବିଭୁ, ଗୋପୀମାନେ କାମ ଦ୍ୱାରା, ଗୋପୀଙ୍କର କାମ ହେଉଛି ଶୁଦ୍ଧ ପ୍ରେମ, ଗୋପୀମାନେ କାମ ଦ୍ୱାରା ଭଗବାନଙ୍କ ପ୍ରତି ଆକର୍ଷିତ ହୋଇଥିଲେ, ଗୋପ୍ୟ କାମ ଭୟାତ୍ କଂସ, କଂସ ଭୟ ଦ୍ୱାରା କୃଷ୍ଣଙ୍କ ପ୍ରତି ଯୁକ୍ତ ହୋଇଥିଲା, ଏବଂ ଦ୍ୱେଷା ଚୈଦ୍ୟା ଦ୍ୱୟନ ରୂପ, ଚୈଦ୍ୟ କହିଲେ ଶିଶୁପାଳ ଇତ୍ୟାଦି, ଏମାନେ ସବୁ ଦ୍ୱେଷ କରୁଥିଲେ ଭଗବାନଙ୍କୁ, ସ୍ନେହା ଜୁୟମ୍ ତୁମେ ସବୁ ପାଣ୍ଡବମାନେ ତୁମେ ସବୁ ଭଗବାନଙ୍କୁ ସ୍ନେହରେ ସହିତ ଯୁକ୍ତ ହୋଇଛ, ଏବଂ ସମ୍ବନ୍ଧାତ୍ ବୃଷ୍ଣେୟ, ବୃଷ୍ଣିବଶ ମାନେ ସେମାନେ ଭଗବାନଙ୍କର ସମ୍ବନ୍ଧରେ ତାଙ୍କ ବଂଶରେ ଆସୁଛନ୍ତି, ତାଙ୍କ ସମ୍ବନ୍ଧ ହୋଇଛି, ବଂଶ ପରମ୍ପରା ସମ୍ବନ୍ଧ ରହିଛି। ଏବଂ ଭକ୍ତିଆ ବୟଂ ବିଭୁ, ଆମେମାନେ ଭଗବାନଙ୍କ ସହିତ ଭକ୍ତିରେ ଯୁକ୍ତ ହେଇଛେ। ତସ୍ମାତ୍ କେନାପି ଉପାୟନ ମନ କୃଷ୍ଣ ନିବେଶ, ଏ ଯେଉଁ ରହିଛି ଏଇ ପାଞ୍ଚ ପ୍ରକାର ରହିଛି, ବେନ କୌଣସି ପ୍ରକାର ଭଗବାନଙ୍କ ସହିତ ଯୁକ୍ତ ହେଇନଥିଲା। ତେଣୁ ଯେକୌଣସି ଉପାୟରେ ହେଉନା କାହିଁକି ଆମେ ଭଗବାନଙ୍କ ସହିତ ଯୁକ୍ତ ହେବାର ଅଛି। କେନାପି ଉପାୟନ ମନ କୃଷ୍ଣ ନିବେଶ, ତେଣୁ ଆଜି ଯେଉଁ ସୁରୁଚି ଏହିଭଳି ଭାବରେ କଥା କହିଦେଲେ, ଭଗବାନ କଥା କହିଦେଲେ, ତେଣୁ ଏଇ ଭଗବାନ କଥା ଶୁଣିକିରି କ'ଣ ହେବ, ଆର ଫଳ ସବୁ ଆ ପରେ କ'ଣ ହେବ, ଧ୍ରୁବଙ୍କର କ୍ରୋଧ ଆସିବ, ଏତେ କ୍ରୋଧ ଆସିବ ଯେମିତି ଗୋଟେ ସର୍ପକୁ ଆଘାତ କଲେ ଯେଉଁଭଳି ଭାବରେ ସେ କ୍ରୋଧିତ ହୋଇଯାଏ, ସେଭଳି ଭାବରେ କ୍ରୋଧିତ ହେବେ। ତାଙ୍କର କ୍ରୋଧ ଦେଖି ନାରଦମୁନି ଆଶ୍ଚର୍ଯ୍ୟ ହୋଇଯିବେ, ହଉ କ୍ଷତ୍ରିୟାଣାନ୍ ତେଜ, କ୍ଷତ୍ରିୟମାନଙ୍କର ଏତେ ରହିଛି କ୍ରୋଧ, ଛୋଟ ପିଲା ପାଞ୍ଚ ବର୍ଷର ବାଳକ ତାହାର ପୁଣି ଏତେ କ୍ରୋଧ, ନାରଦମୁନି ଆଶ୍ଚର୍ଯ୍ୟ ହୋଇଯିବେ, ଏ କଥା ସବୁ ଆସିବ କଥା। ତେଣୁ ଆମର କଥାକୁ ଏଠି ବିଶ୍ରାମ ଦେବା, ସମୟ ହୋଇଯାଇଛି, ତେଣୁ ଆପଣମାନଙ୍କ ପାଇଁ ପ୍ରସାଦ ସବୁ ବ୍ୟବସ୍ଥା ହୋଇଛି। ଆମେ ପାଞ୍ଚ ମିନିଟ୍ ଭଗବାନଙ୍କର ନାମ କୀର୍ତ୍ତନ କରି ସମୟ କହିବା, ଆମେ ଗୋଟିଏ ଗୋଟିଏ ଶ୍ଳୋକ କହିବା, ବାର ଅଧ୍ୟାୟ ପଇଁଚାଳିଶରୁ ଆରମ୍ଭ ହୋଇଛି, ଟ୍ୱେଲ୍ଭ ଚାପ୍ଟର ଏଇ ଫୋର୍ଥ କ୍ୟାଣ୍ଟର ଟ୍ୱେଲ୍ଭ ଚାପ୍ଟର ପଇଁଚାଳିଶରୁ ଆରମ୍ଭ ହୋଇଛି। ନାଇଁ ଏଇ କ୍ୟାଣ୍ଟର ନାଇଁ, ଫୋର୍ଥ କ୍ୟାଣ୍ଟର, ଫୋର୍ଥ କ୍ୟାଣ୍ଟର ଟ୍ୱେଲ୍ଭ ଚାପ୍ଟର ଶ୍ରବଣ ମାନେ ଏଇ ଧ୍ରୁବ ମହାରାଜଙ୍କର ଚରିତ୍ର କଥା। ଆମେ ସବୁଦିନ କହିବା, ଗୋଟେ ଗୋଟେ ଶ୍ଳୋକ କହିବା, ଲାଷ୍ଟକୁ ଆସିବ ଭାଗବତ। ହଁ ଆଉ ଟିକେ ବ୍ୟବସ୍ଥା ହେଇଛି, ଆଳତି କରିବା, ଠିକ ଅଛି। Thank you.